ধন্যবাদ ভাই, ধন্যবাদ ভাই সাকেডিয়ান। এবং শুভ সকাল বন্ধুগণ, আজি সকালে পুনি থরে লস আঞ্জেলেসে এই মহান সম্মেলনী পূর্বরু এবং এম্বাসি হোটেল হেবাকু থিবা আসন্তা সপ্তাহর সে সভা পূর্বরু এখানে রহিবা নিশ্চিতরে ভালো অটে। মু আপন সমস্তকু সেঠারে দেখিবা পাই আশা করুছি এবং আমি সমস্তে আম প্রভু যীশুঙ্কু সাক্ষাৎ করিবা পাই তাহাকু সেঠারে দেখিবা পাই এক বড় আশারে অছু। সে প্রতিজ্ঞা করিথিলে যে সে যেউঠারে দুই কিংবা তিন জন একত্র হবে সে সেঠারে রহিবে। এবং মু সুনিশ্চিত যে আজি সকালে যেতবেলে মু এই প্রেক্ষাড়য়রে পাহাচ চড়ি উপরকু আসুথিলি মু তাহাকু সাক্ষাৎ করিথিলি, যেতবেলে কি সমস্ত লোকমানে বহুত আশা সহিত জলপান এবং কথা কহিবাকু অপেক্ষা করিথিলে। এবং আপন মানঙ্ক সহিত ও রেডিও শ্রোতাবর্গঙ্ক সহিত এঠারে একত্রিত হবা ভালো অটে। এঠারে বহুত জন অছন্তি, সেমানে মতে পরবর্তী মহলাকু ওল্লাইবাকু পড়িথিলা ও কিছু লোকমানঙ্ক সহ কথা হবাকু পড়িথিলা। এবং অনেক অনুরোধ মান, হৃদয়ঘাত ও সেমানঙ্ক শরীরের বিভিন্ন অসুস্থতা গুড়িকু দেখিলি। আউ আমে মানে বর্তমানে এঠারে রোগী এবং পীড়িত মানঙ্ক নিমন্তে প্রার্থনা করিবা পাই অছু। ঠিক যেতবেলে মু পাহাচর শীর্ষে পৌঁছিলি মু বর্তমান বৃদ্ধ ভদ্রলোকঙ্কু দেখুছি, সে মো পাখকু আসিলে ও কহিলে, হে ব্রানহাম, অনেক বর্ষ পূর্বে সে কহিলে যে তাঙ্কর অত্যধিক খারাপ হৃদয়ঘাত হইতিলা, এপরিকি সেমানে ভাবিলে যে সে মরিবাকু যাউছন্তি। এবং তাঙ্ক পাই প্রার্থনা করিথিলি আর পরমেশ্বরঙ্ক কৃপা তাঙ্কু সুস্থ করিথিলা। এবং এঠারে সে আজি সকালে অছন্তি প্রায় 80 বর্ষ বয়সরে, কেবল আনন্দ করুছন্তি। তেণু তাহা আমকু নূতন ভরসাকু গ্রহণ করিবার নিমন্তে প্রবর্তাই থাকে। এবং বর্তমান মু নিশ্চিত ভাবরে রেডিও প্রসারণে থিবা পুনি তাহা সহিত এঠারে থিবা লোকমানঙ্কর প্রার্থনা গুড়িকু অনুরোধ করে। মু এই সভা ছাড়ি যাবার পরে মু ইউরোপ, আফ্রিকা এবং আখপাখরে সভা গুড়িকরে যাউছি, এবং এহা এক দর্শন দ্বারা যাবার হেউছি। তেণু মু নিশ্চিত অটে যে এহা সেঠারে এক মহান সভা হওয়াকু যাউছি। এবং মু অনেক বর্ষ হেলা অনুভব করিছি যে প্রভু চাহুথিলে যে মু ফেরি আসে। সে মতে দেইথিবা এই অল্প বিনম্র নম্র সেবা কার্যটি মু ভাবু নাই যে সে এ যায় সেঠারে তাহা সহিত সমাপ্ত হইছন্তি। মনে হেউছি যে কোনসি স্থানরে এপরি এক প্রাণ রহি থাই পারে যাহাকু মু সুসমাচার জালরে ধরি পারিবি, এপরি এক জাল যাহাকু সে মতে লোকমানঙ্কু ধরিবা পাই দেইছন্তি পরমেশ্বরী আরোগ্যতার মাধ্যমরে, রোগীমানঙ্কু পাই প্রার্থনা করিবা মাধ্যমরে। এবং মু নিশ্চিত ভাবরে আপনমানকর প্রার্থনা গুড়িকু অনুরোধ করে, উভয় এঠারে থিবা আপন লোকমানে ও সেমানে যেউমানে কি রেডিও শ্রোতা বর্গরে অছন্তি। মো পাখরে ঠিক এক মূল পাঠকু নেই প্রচার করিবা পাই সময় নাহি, যাহাকি মু কিছু মিনিট পরে আশা করুছি এখানে সেই এই প্রেক্ষাড়য়রে। মাত্র আপনমানঙ্ক সহিত কেবল পরিচিত হবা নিমন্তে কিছু ক্ষণ কথা কহিবি, এবং ভিন্ন প্রান্তরে থিবা লোকমানঙ্ক পাই সেঠারে থিবা লোকমানঙ্ক পাই মু প্রার্থনা করিবাকু যাউছি তুরন্ত হি, এবং আপনমানঙ্ক পাই মধ্য এঠারে করিবাকু যাউছি। এবং মু নিশ্চিতরে এই সমস্ত উত্তম নূতন বন্ধুমানঙ্কু সাক্ষাৎ করি আনন্দিত, যাহাকু মু পূর্বরু কেবে সাক্ষাৎ করি নথিলি, আজি সকালে সেমানঙ্ক সহিত যোগাযোগ করিয়াছি। আমার অন্য স্থানরে সেবা গুড়িকরে বহুত ভালো সময় অতিবাহিত হয়েছি, মু আও অধিক বাহারকু যায় নাহি, ইহা এতে ব্যস্ত অটে। আমি কেবল জেফারসনভিল ইন্ডিয়ানা এবং টিউশন আরিজোনা মধ্যরে রহিবাকু চেষ্টা করুছু, যেউঠাকু কি আমি কিছু বর্ষ পূর্বে প্রভুঙ্কর এক দর্শন দ্বারা স্থানান্তরিত হইতিলু, যাহাকি আমকু সেঠাকু পঠাইথিলে, ইহা ন জানি যে মু কেউ আড়কু যাউছি। এবং আপনমানঙ্ক মধ্যরু অনেকে এঠারে ক্লিফটন ঠারে এবং ফিনিক্স সভাঠারে মু যিবা পূর্বরু আপনমানঙ্ক সহিত আসিথিবা সেই দর্শন বিষয়রে অল্প টিকি কথা হইতিলি। মু এক পুঞ্জরে সাতটি স্বর্গদূতঙ্কু দেখিথিলি, এবং মু জানে রেডিও শ্রোতাবর্গঙ্ক পাই বোধহয় আপনমানঙ্ক মধ্যরু অনেক পূর্ণ সুসমাচার বিশ্বাসী নুহন্তি, আউ এহা আপনঙ্ক পাই টিকি রহস্যময় পরি মনে হুয়ে, যাহাকি তা মো পাই মধ্য হব। কিন্তু সেঠারে যেকোনসি লোক যে কিছু বুঝাই পারে আপনঙ্কু তাহাকু আও অধিক বিশ্বাস দ্বারা গ্রহণ করিবাকু পড়ে নাহিঁ, এহা তো সেই বিষয় মানে অটে যাহাকু আমি ব্যাখ্যা করি পারিবা নাহিঁ, যাহাকু আমাকু বিশ্বাস দ্বারা গ্রহণ করিবাকু পড়িব। আমি পরমেশ্বরঙ্কু বুঝাই পারিবা নাহিঁ, কোনসি লোক পরমেশ্বরঙ্কু বুঝাই পারিবে নাহিঁ, সে সার্বভৌম অটন্তি এবং সে মহান ও পরাক্রমী অটন্তি। আমি কেবল আমি এহাকু গ্রহণ করিথাও কারণ আমি জানু যে সে সেঠারে অছন্তি, এবং তাহাপরে আমার বিশ্বাস দ্বারা এহাকু গ্রহণ করিবারে সে আম নিকটকু সেই প্রত্যুত্তরে পবিত্র আত্মাঙ্ক বাপ্তিস্মকু ফেরাই আনন্তি, যাহাকি মু কেবল অল্প কিছু মুহূর্তরে এঠারে আপনঙ্ক নিকটরে তাহা বিষয়ে কহিবাকু যাউছি। পরমেশ্বরঙ্ক উপায় কিংবা উপাসনার স্থান এবং সে একমাত্র স্থান যেউঠারে আপন তাহাকু উপাসনা করিপারন্তি, সে একমাত্র স্থান যেউঠারে সে আপনঙ্কু কেবে সাক্ষাৎ করিবে, যাহাকে এঠারে অছি সে সমস্ত বিষয়ে সেঠারে গোটিয়ে মন্ডলী, গোটিয়ে স্থান, গোটিয়ে সময়, গোটিয়ে লোক অছন্তি যেউঠারে পরমেশ্বর সাক্ষাৎ করন্তি। এবং মু আশা করে যে প্রভু এঠারে এই বার্তাকু আপনমানঙ্ক হৃদয়রে আশীর্বাদ করিবে। তেবে টিউশনকু আসিবা এ আশ্চর্যজনক থিলা, ପ୍ରଭୁଙ୍କ ନାମରେ ସେହି ଦର୍ଶନଗୁଡ଼ିକ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ବିଚିତ୍ର ଥିଲା। ସେମାନଙ୍କ ମଧ୍ୟରୁ କେବେ ବି ଗୋଟିଏ ହେଲେ ହୋଇନାହିଁ ଯେଦୁର ମୁଁ ସ୍ମରଣ କରିପାରେ। ଅନ୍ୟ କାହାରିକୁ ପଚାରିବି ଯଦି ସେମାନେ କୌଣସି ସମୟର ସ୍ମରଣ କରିପାରନ୍ତି ଯେ ସେ କେବେ ଏପରି କିଛି କହିଥିଲେ ଯାହାକି ସତ୍ୟ ନଥିଲା। ଏହା ସର୍ବଦା ଠିକ୍ ସେହିପରି ହିଁ ଘଟିଥାଏ ଯେପରିକି ତାହା ହେବ ବୋଲି ସେ କହିଥାନ୍ତି। ଏବଂ ଶାସ୍ତ୍ର ଅନୁଯାୟୀ ଏହି ଶେଷ ଦିନରେ ସେ ଏହିପରି ସେବା କାର୍ଯ୍ୟରେ ଆମ ପାଖକୁ ଫେରିବାକୁ ଅଛି। ତାହା ଆତ୍ମାଙ୍କ ବାପ୍ତିସ୍ମ ପରେ ଏବଂ ପରଭାଷାରେ କଥା କହିବା ପରେ ଓ ପରମେଶ୍ୱରୀ ଆରୋଗ୍ୟତା ପରେ ଆଉ ଏହିପରି ପ୍ରଭୃତି ବିଷୟଗୁଡ଼ିକ ପରେ ହେବ। ଏହା ତ ପେଣ୍ଟିକୋଷ୍ଟାଲ ବାର୍ତ୍ତାର ମସ୍ତକ ଆଚ୍ଛାଦନ ଅଟେ ଯାହା ବିଷୟରେ ଆଜି ଆମେ କହୁଅଛୁ। ଖ୍ରୀଷ୍ଟଙ୍କ ଏହି ସେବା କାର୍ଯ୍ୟଟି ନିଜେ ତାହାଙ୍କର ଲୋକମାନଙ୍କ ମଧ୍ୟରେ ନକଲ କରାଯାଉଅଛି ଠିକ୍ ସେହି ସମାନ କାର୍ଯ୍ୟଗୁଡ଼ିକ ସହ ଯାହା ସେ ପୃଥିବୀରେ ଥିବା ସମୟରେ କରିଥିଲେ। ତାହାଙ୍କ ଶରୀରରେ ସେହି କନ୍ୟାରେ ଯାହାକି ତାହାଙ୍କର ଅଂଶ ଅଟେ ସେ ସମାନ କାର୍ଯ୍ୟ କରୁଅଛି ଯେପରିକି ବିବାହ ସମାରୋହ ପୂର୍ବରୁ ସ୍ୱାମୀ ଏବଂ ସ୍ତ୍ରୀ କିମ୍ବା ରାଜା ଏବଂ ରାଣୀ ରହିଥାନ୍ତି। ଏହି ସପ୍ତାହରେ ଯଦି ପ୍ରଭୁଙ୍କର ଇଚ୍ଛା ହୁଏ ମୁଁ ଏଠାରେ ଆମର ଅଭିଯାନରେ ତାହା ବିଷୟରେ କିଛି କହିବାକୁ ଚାହେଁ ଏମ୍ବେସି ହୋଟେଲଠାରେ ଏବଂ ତାହା କରିବା ଦ୍ୱାରା ମୋର ବିନମ୍ର ଉପାୟରେ ଏକ ପ୍ରକାର ପରିଚିତ ହେବାକୁ ଚାହେଁ। ସେହି ସମୟ ଏବଂ କାଳ ଯେଉଁଥିରେ କି ଆମେମାନେ ରହୁଅଛୁ ଯଦି ଜଣେ ବ୍ୟକ୍ତି ତାହା ଜାଣେ ନାହିଁ ଯେ କେଉଁ ମାର୍ଗରେ ଯିବାକୁ ଅଛି କଣ କରିବାକୁ ଅଛି କିମ୍ବା କିପରି ଘୁରିବାକୁ ଅଛି ତାହେଲେ ଆପଣ ଆଉ ବିଶ୍ୱାସ ଦ୍ୱାରା ଗମନାଗମନ କରୁନାହାନ୍ତି। ଆପଣ କେବଳ ଅନୁମାନ କରୁଛନ୍ତି। ଆପଣ କୌଣସି ପ୍ରାକ୍ ଧାରଣା କରୁଛନ୍ତି ଏବଂ ପ୍ରାକ୍ ଧାରଣା କରିବା ହେଉଛି କୌଣସି ପ୍ରାଧିକାର ବିନା ଅଗ୍ରସର ହେବା। ତେଣୁ ଯଦି ଆମ ପାଖରେ ତାହା ଜାଣିବା ହେତୁ ବାସ୍ତବ ପ୍ରାଧିକାର ନାହିଁ ଯେ ପରମେଶ୍ୱର କଣ କହିଛନ୍ତି ଯେ ଏହି ଘଟିକାରେ କଣ ଘଟିତ ହେବ ତାହେଲେ ଆମେମାନେ କିପରି ଭାବରେ ଏହି ଘଟିକାକୁ କେବେ ସମ୍ମୁଖୀନ ହେବାକୁ ଯାଉଅଛୁ ଏବଂ ଆମକୁ ଏହା ଜାଣି ତାହାର ସମ୍ମୁଖୀନ ହେବାକୁ ପଡିବ ଯେ ତାହାଙ୍କର ବାକ୍ୟର ବିଶ୍ୱାସ ଦ୍ୱାରା ସେ ବିଷୟ ସବୁ ଯାହାକି ବର୍ତ୍ତମାନ ଘଟିବାକୁ ଅଛି ଏବଂ ରାଷ୍ଟ୍ରଗୁଡ଼ିକର ଅବସ୍ଥା ଲୋକମାନଙ୍କର ଅବସ୍ଥା ମଣ୍ଡଳୀର ଅବସ୍ଥା ଓ ଇତ୍ୟାଦି ସବୁ ଆମକୁ ତାହା ଜାଣିବାକୁ ପଡିବ ଏବଂ ତାହାପରେ ଏହାକୁ ସମ୍ମୁଖୀନ ହେବା ନିମନ୍ତେ ଯେ କିପରି ଚାଲିବାକୁ ହେବ। ଯଦି ଆପଣ ତାହା କିପରି କରିବାକୁ ଅଛି ଜାଣିନାହାନ୍ତି ତାହେଲେ ଆପଣ କେବଳ ଯାହାକୁ ଆମେ କହିଥାଉ ଏକ ପ୍ରକାରର ଅସ୍ପଷ୍ଟ ଭାବରେ କେବଳ ଡେଇଁଥାନ୍ତି ଏହା ଆଶା କରି ଯେ ଏହା ଏଠାରେ ହେବ ଏହା ଆଶା କରି ଏବଂ ତାହା ଆଶା କରି ପୁଣି କଣ ଏହା ହେବ କି। ମାତ୍ର ପରମେଶ୍ୱର ଆମେ ତାହା କରୁ ବୋଲି ଚାହାନ୍ତି ନାହିଁ। ସେ ଚାହାନ୍ତି ଯେ ଆମେ ତାହା ଜାଣୁ ଯେ ସେ ଏହି ଦିନ ବିଷୟରେ କଣ କହିଛନ୍ତି ଏବଂ ତାପରେ ବିଶ୍ୱାସ ଦ୍ୱାରା ଏହାକୁ ସାକ୍ଷାତ କରୁ କାରଣ ସେ କହିଥିଲେ ଯେ ତାହା ସେହିପରି ହେବ। ତାପରେ ଆମେ ଜାଣୁ ଯେ ସେତେବେଳେ ଆପଣ ସତ୍ୟ ଅଟନ୍ତି କାରଣ ଆପଣ ଏହା ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କର ବାକ୍ୟ ପାଇନାହାନ୍ତି। ଆପଣ ଏହା ବିଷୟରେ ତାହାଙ୍କର ବାକ୍ୟ ପାଇଅଛନ୍ତି ଯେ ଆମେ କଣ କରିବା ଉଚିତ ଏବଂ ଆମେ ଆଶା କରୁଛୁ ଯେ ଆମର ସ୍ୱର୍ଗୀୟ ପିତା ଆମକୁ ଏହି ସପ୍ତାହରେ ଏହା ପ୍ରଦାନ କରିବେ। ବର୍ତ୍ତମାନ ମୁଁ ଦୁଃଖିତ ଯେ ମୁଁ ସେହି ବିଷୟକୁ କାଟି ଦେଇଥିଲି ଯାହା ମୁଁ ଅଳ୍ପ ସମୟ ପୂର୍ବରୁ କହୁଥିଲି ଟ୍ୟୁସନକୁ ଆସିବା ବିଷୟରେ ଏବଂ ମୁଁ ନିଜେ ଭାବୁଥିଲି ଯେ ଏହା ମୋ ଜୀବନର ଅନ୍ତ ଅଟେ। ମୁଁ ଭାବିଥିଲି ଯେ କେହି ହେଲେ ସେଦିନ ଘରେ ପ୍ରାୟ 10 ଘଟିକା ସମୟରେ ସେ ଦର୍ଶନରେ ଘଟିଥିବା ସେ ଅବସ୍ଥାର ଝଟକାକୁ କେବେ ବି ସହ୍ୟ କରିପାରିବେ ନାହିଁ ଯେ ତାହାପରେ କେହି କେବେ ବଞ୍ଚିବାକୁ ସକ୍ଷମ ହେବେ। କାହିଁକି ମୁଁ ଟ୍ୟୁସନକୁ ଆସିଲି ମୋ ପୁଅ ସାଙ୍ଗରେ ମୋ ପତ୍ନୀ ଏବଂ ପିଲାମାନଙ୍କ ପାଇଁ ବ୍ୟବସ୍ଥା କରୁଥିଲି ଯେପରିକି ମୁଁ ଯିବା ପରେ ସେମାନେ ତାହା ସହିତ ରହିବେ କାରଣ ମୁଁ ଭାବୁଥିଲି ଯେ ଏହା ମୋର ଶେଷ ଅଟେ ଏବଂ ମୁଁ ଫିନିକ୍ସରେ ଏବଂ ଅନେକ ସଭାଗୁଡ଼ିକରେ ତାହା ଘଟିବା ପୂର୍ବରୁ ମୁଁ ଆପଣମାନଙ୍କୁ କହିଥିଲି ଯେ ଏହା କିପରି ଘଟିବ। ତେବେ ଏହାର କିଛି ମାସ ପରେ ମୁଁ ଗୋଟିଏ ସକାଳରେ ସେଭିନ କ୍ୟାନିୟନରେ ଥିଲି ଯାହାକି ଠିକ୍ ଟ୍ୟୁସନର ଉତ୍ତରରେ ଅଟେ। ମୁଁ ସେଠାରେ ଉପରେ ପ୍ରାର୍ଥନା କରିବା ପାଇଁ ଥିଲି ଏବଂ ଯେତେବେଳେ ମୁଁ ପ୍ରାର୍ଥନା କରୁଥିଲି ମୁଁ ମୋର ହାତକୁ ଏପରି ଉପରକୁ ଉଠାଇ ରଖିଥିଲି କହୁଥିଲି ପିତା ମୁଁ ତୁମକୁ ପ୍ରାର୍ଥନା କରୁଛି ଯେ ତୁମେ ମୋତେ ସେହି ଘଟିକା ପାଇଁ ଯାହା ମୁଁ ବର୍ତ୍ତମାନ ସମ୍ମୁଖୀନ ହେଉଅଛି ଯେକୌଣସି ପ୍ରକାର ହେଲେ ସାହାଯ୍ୟ କରିବ ମୋତେ ଶକ୍ତି ଦେବ ଏବଂ ଯଦି ମୋର କାର୍ଯ୍ୟ ଏଠାରେ ପୃଥିବୀରେ ସମାପ୍ତ ହୋଇଯାଇଅଛି ତେବେ ମୁଁ ତୁମ ପାଖକୁ ଆସିଯିବି ଏବଂ ଏହା ନୁହେଁ ଯେ ମୁଁ ଆସିବା ନିମନ୍ତେ ଦୁଃଖିତ ମାତ୍ର ମୁଁ ଜାଣେ ଯେ ତୁମେ ମୋ ପରିବାରର ଯତ୍ନ ନେବ ଏବଂ ମୁଁ କେବଳ ଏହି ଘଟିକା ପାଇଁ ଶକ୍ତି ମାଗୁଅଛି ଆଉ କିଛି ଗୋଟାଏ ମୋ ହାତକୁ ଆଘାତ କଲା। ବର୍ତ୍ତମାନ ରେଡିଓ ଶ୍ରୋତାବୃନ୍ଦ ଏହା ଅଦ୍ଭୁତ ମନେ ହେଉଥାଇ ପାରେ ଯାହା ମୁଁ କହୁଅଛି କିନ୍ତୁ ଏହା ସତ୍ୟ ଅଟେ ଏବଂ ପରମେଶ୍ୱର ମୋର ବିଚାରକର୍ତ୍ତା ଅଟନ୍ତି। ମୁଁ ମୋ ହାତରେ ଦେଖିଲି ଏବଂ ସେଠାରେ ଏକ ଖଡ଼ଗ ଥିଲା ତାର ଧରିବା ମୁଠି ଉପରେ ଏକ ସୁରକ୍ଷା ଆବରଣ ଥିଲା ଏବଂ ସେହି ମୁଠିଟି ନିଜେ ମୋତିରେ ନିର୍ମିତ ହୋଇଥିଲା ଆଉ ଏପରି ଦିଶୁଥିଲା ଯେପରିକି ତାର ମୁଠି ଅଂଶ ଉପରେ ଏକ ପ୍ରକାର ସୁନା ସଦୃଶ ସୁରକ୍ଷା ଆବରଣ ଲାଗିଥିଲା ଏବଂ ସେହି ଖଡ୍ଗଧାର ନିଜେ ଏପରି ଦେଖାଯାଉଥିଲା ଯେପରିକି ଏହା ଏକ ଚମକିଲା ଭଳି ଥିଲା ଓ ସେହିପରି କିଛି କ୍ରୋମ ଧାତୁ କିମ୍ବା ସୂର୍ଯ୍ୟ କିରଣ କିଛି ଝଲସୁଥିବା ପରି ଥିଲା। ତେବେ ଏହା ଏକ ପାହାଡ଼ ଉପରେ ସକାଳ ପ୍ରାୟ 10 କିମ୍ବା 11 ସମୟ ଥିଲା। ଆପଣ କଳ୍ପନା କରିପାରୁଥିବେ ଯେ ଜଣେ ବ୍ୟକ୍ତି କିପରି ଯାହା ମୁଁ ଅନୁଭବ କରେ ଯେ ମୁଁ ମୋର ସଠିକ୍ ମସ୍ତିଷ୍କରେ ଅଛି ଅନୁଭବ କରୁଥିବ ସେଠାରେ ଏକ ଖଡ୍ଗ ଧରି ଛିଡ଼ା ହୋଇଥିବାର ଯାହାକି କୌଣସି ସ୍ଥାନରୁ ଆସିଥିଲା। ମାଇଲ ମାଇଲ ବାଟ କେହି ଲୋକ ନାହାନ୍ତି, ଆପଣ ନିଜ ହାତରେ ତାହା ଧରି ରହିଛନ୍ତି। ମୁଁ ତାହାକୁ ଅନୁଭବ କଲି ଆଉ ସେହି ଧାର ବ୍ଲେଡ୍କୁ ନେଇ ଆଗକୁ ପଛକୁ ହଲେଇଲି ଏବଂ କାହିଁକି ଏହା ତ ଏକ ଖଡ୍ଗ ଥିଲା ଏବଂ ମୁଁ ଚାରିଆଡକୁ ଅନାଇଲି। ମୁଁ କହିଲି ତେବେ ବର୍ତ୍ତମାନ ତାହା କିପରି ହୋଇପାରେ? ଏଠାରେ ମୁଁ ଏଠାରେ ଛିଡ଼ା ହୋଇଛି, ଠିକ୍ ଏଠାରେ, ଏବଂ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ କେହି ହେଲେ ନାହାନ୍ତି। ଆଉ ତାହା କେଉଁଠାରୁ ଆସିଲା? ଏବଂ ମୁଁ କହିଲି ତେବେ ମୁଁ ଅନୁମାନ କରୁଛି ବୋଧହୁଏ ଏହା ପ୍ରଭୁ ଅଟନ୍ତି, ଯିଏକି ମୋତେ କହୁଛନ୍ତି ଯେ ଏହା ମୋର ଶେଷ ସମୟ ଅଟେ। ଏବଂ ଏକ ରବ କଥାବାର୍ତ୍ତା ହେଲା ଏବଂ କହିଲା ଏହା ହେଉଛି ସଦାପ୍ରଭୁଙ୍କର ଖଡ୍ଗ। ଆଉ ମୁଁ ଭାବିଲି ଆଚ୍ଛା, ଏକ ଖଡ୍ଗ, ତେବେ ତାହା ତ ଯେପରିକି ଏକ ରାଜା ପାଇଁ, ନାଇଟ୍ ଯୋଦ୍ଧା ପାଇଁ ଅଟେ। ଆପଣ ଜାଣନ୍ତି ଯେ ସେମାନେ ଇଂଲଣ୍ଡ ଏବଂ ବିଭିନ୍ନ ସ୍ଥାନରେ କିପରି କରୁଥିଲେ। ମୁଁ ଭାବିଲି ତାହା ହିଁ ତ ଯାହାକି ଏହାର ପ୍ରୟୋଜନ ଅଟେ ନାଇଟ୍ ଯୋଦ୍ଧା ପାଇଁ। ଏବଂ ମୁଁ ଭାବିଲି ତେବେ ବୋଧହୁଏ ମୋତେ ଲୋକମାନଙ୍କ ଉପରେ ହାତ ରଖିବାକୁ ଅଛି, କିମ୍ବା ମୋତେ ସବୁ ପ୍ରକାର ବିଚାର ଆସୁଥିଲା। ମଣିଷର ମସ୍ତିଷ୍କ ସବୁ ପ୍ରକାରରେ ଘଣ୍ଟା ଚକଟା ହୋଇପାରେ, ଆପଣ ଜାଣନ୍ତି। ଆପଣ ଜାଣିନଥିବେ ଆମର ମସ୍ତିଷ୍କ ସୀମିତ ଅଟେ, ତାହାଙ୍କର ଅସୀମିତ ଅଟେ। ତେଣୁ ଏବଂ ଯେତେବେଳେ ମୁଁ କଲି ଏହା, ତାପରେ ଏହା ମୋ ହାତକୁ ଛାଡି ଚାଲିଗଲା ଏବଂ ମୁଁ ଜାଣେ ନାହିଁ ଯେ ତାହା କେଉଁଠାକୁ ଗଲା, କେବଳ ଅଦୃଶ୍ୟ ହୋଇଗଲା। କାହିଁକି? ଯଦି ଜଣେ ବ୍ୟକ୍ତି ଆତ୍ମିକ ବିଷୟଗୁଡ଼ିକ ସମ୍ବନ୍ଧରେ ଟିକେ ବି ବୁଝେ ନାହିଁ, ତାହେଲେ ଆପଣ ସେହିପରି ପାଗଳ ହୋଇଯିବେ। ଆପଣ ସେଠାରେ ଛିଡ଼ା ହୋଇ କଣ ହେଲା ବୋଲି ଆଶ୍ଚର୍ଯ୍ୟ କରୁଥିବେ। ଆଉ ସେ କହିଲେ ସେହି ଦର୍ଶନଟି ତୁମର ଶେଷ ସମୟ ନୁହେଁ, ଏହା ତୁମର ସେବା କାର୍ଯ୍ୟ ପାଇଁ ଅଟେ। ସେହି ଖଡ୍ଗ ହେଉଛି ବାକ୍ୟ, ସପ୍ତମୁଦ୍ରା ଫିଟାଯିବ, ତାହାର ନିଗୁଢ଼ ରହସ୍ୟମାନ। ଏବଂ ତାପରେ ଏହାର ଦୁଇ ସପ୍ତାହ ଉତ୍ତାରେ କିମ୍ବା ଦୁଇ ମାସ ଉତ୍ତାରେ ମୁଁ ପର୍ବତ ଉପରେ ଦଳେ ବନ୍ଧୁମାନଙ୍କ ସହିତ ଥିଲି ଯେତେବେଳେ ଏହା ଘଟିଥିଲା। ସାତଟି ସ୍ୱର୍ଗଦୂତ ମାନେ ସେତିକି ସ୍ପଷ୍ଟ ଭାବରେ, ଯେତିକି ସ୍ପଷ୍ଟ ଆପଣ ଏଠାରେ ଛିଡ଼ା ହୋଇଛନ୍ତି, ସ୍ୱର୍ଗରୁ ତଳକୁ ଓହ୍ଲାଇ ଆସିଲେ। ପର୍ବତରେ ଥିବା ପଥର ଗୁଡ଼ିକ ପାହାଡ଼ ଉପରୁ ଖସି ତଳକୁ ଗଡ଼ି ଆସିଥିଲା ଏବଂ ସେଠାରେ ଛିଡ଼ା ହୋଇଥିବା ଲୋକମାନେ ଚିତ୍କାର କରିଥିଲେ ଓ ଏପଟ ସେପଟ ଦୌଡ଼ିଥିଲେ, ଆପଣ ଜାଣନ୍ତି। ଆଉ ସବୁଆଡେ ଧୂଳି ଉଡ଼ି ଯାଇଥିଲା। ଏବଂ ଯେତେବେଳେ ତାହା ହେଲା, ସେ କହିଲେ ତୁମେ ନିଜ ଘରକୁ ଫେରିଯାଅ। ବର୍ତ୍ତମାନ ଏହା ହେବ ଯେ ପ୍ରତ୍ୟେକଟି ସ୍ୱର୍ଗଦୂତ ସପ୍ତମୁଦ୍ରାର ଗୋଟିଏ ଗୋଟିଏ ମୁଦ୍ରା ହେବେ, ଯାହାକି ଏହା ଟେପ୍ରେ ଅଛି ଏବଂ ପୁସ୍ତକଟି ଖୁବ୍ ଶୀଘ୍ର ଛପା ହୋଇ ବାହାରି ଆସିବ। ବର୍ତ୍ତମାନ ଏହା ଏକ ପ୍ରକାର ବ୍ୟାକରଣଗତ ଶୁଦ୍ଧ କରାଯାଇଅଛି, ଯେପରିକି ଆପଣମାନେ ଜାଣନ୍ତି ମୋ ବ୍ୟାକରଣ ସେତେ ବହୁତ ଭଲ ନୁହେଁ ଏବଂ ଲୋକମାନେ ବୁଝିପାରିବେ ନାହିଁ। ଆପଣଙ୍କୁ କେବଳ ଏପରି ଲୋକ ହେବାକୁ ଅଛି ଯେଉଁମାନେ କି ମୋତେ ପ୍ରେମ କରନ୍ତି ଏବଂ ତାହା ଜାଣନ୍ତି ଯେ ମୋ ବ୍ୟାକରଣରେ ମୋତେ କିପରି ବୁଝିବାକୁ ଅଛି। କିନ୍ତୁ କୌଣସି ଧର୍ମଶାସ୍ତ୍ରୀ ଏହାକୁ ମୋ ପାଇଁ ବ୍ୟାକରଣ ଶୁଦ୍ଧ କରୁଛନ୍ତି ଏବଂ ସେସବୁ ବିଷୟ କାଢି ନେଉଛନ୍ତି, ତେବେ ବୋଧହୁଏ ମୁଁ ସେଠାରେ ଭୁଲ ଶବ୍ଦ କହିଥିଲି, ଏପରିକି ମୁଁ ଜାଣେ ନାହିଁ। ତେଣୁ ମୁଁ କାହାରିକୁ ହସୁଥିବାର ଶୁଣିଲି, ତେଣୁ ମୁଁ ଅନୁମାନ କରେ ଯେ ସେହି ବ୍ୟାକରଣଗତ ଶୁଦ୍ଧ ଠିକ୍ ନଥିଲା। ମାତ୍ର ସେହି ଡଚ୍ ବ୍ୟକ୍ତିଙ୍କ ପରି ଆପଣ ମୋତେ ସେଥିରେ ଗ୍ରହଣ କରନ୍ତୁ, ଯାହା ମୋର କହିବାର ଅର୍ଥ ଅଟେ ଓ ସେଥିରେ ନୁହେଁ ଯାହାକି ମୁଁ କହିଥାଏ ବୋଧହୁଏ। ଆଉ ମୋତେ ବର୍ତ୍ତମାନ କୁହାଯାଇଛି ଯେ କାର୍ଯ୍ୟକ୍ରମ ବନ୍ଦ ହେବା ପାଇଁ ଏହା ଆଉ 3 ମିନିଟ୍ ଅଛି। ବର୍ତ୍ତମାନ ଆପଣ ରେଡିଓ ପ୍ରସାରଣ ଥିବା ପ୍ରିୟ ଲୋକମାନେ ଏବଂ ଆପଣ ଏଠାରେ ଦର୍ଶକ ବୃନ୍ଦଙ୍କ ମଧ୍ୟରେ ଥିବା ଅସୁସ୍ଥ ଏବଂ ଅଭାବୀ ଲୋକମାନେ, କଣ ଆପଣମାନେ ବର୍ତ୍ତମାନ ପରସ୍ପର ଜଣେ ଅନ୍ୟ ଉପରେ ନିଜର ହାତକୁ ରଖିବେ କି? ଯେତେବେଳେ ଆମେମାନେ ରୋଗୀମାନଙ୍କ ପାଇଁ ଏହି ପ୍ରାର୍ଥନା ଶବ୍ଦ କରୁଅଛୁ, ତେବେ ଯୀଶୁ କହିଥିଲେ ମଣ୍ଡଳୀ ପ୍ରତି ଯାହା ତାହାଙ୍କର ଶେଷ କାର୍ଯ୍ୟଭାର ଥିଲା, ଏହି ଚିହ୍ନଗୁଡ଼ିକ ବିଶ୍ୱାସ କରୁଥିବା ଲୋକମାନଙ୍କର ଅନୁଗାମୀ ହେବ। ସେମାନଙ୍କର ଯେଉଁମାନେ କି ବିଶ୍ୱାସ କରନ୍ତି, ଯଦି ସେମାନେ ରୋଗୀମାନଙ୍କ ଉପରେ ନିଜର ହାତକୁ ରଖିବେ, ସେମାନେ ସୁସ୍ଥ ହୋଇଯିବେ। ପ୍ରିୟ ସ୍ୱର୍ଗସ୍ଥ ପିତା, ଆମେ ଆଜି ପିଲାମାନଙ୍କ ପରି ଅଟୁ। ତୁମେ ଯାହା କରିବାକୁ କହିଅଛ ଆମେ ତାହା ପାଳନ କରୁଅଛୁ। ଆମେ ଏହି ସମସ୍ତ ଟେଲିଫୋନ୍ ଅନୁରୋଧ ଗୁଡ଼ିକ ଉପରେ ହାତ ରଖିଛୁ। ତୁମେ ସେମାନଙ୍କୁ ସେଠାରେ ସେହି ସ୍ଥାନ ଗୁଡ଼ିକରେ ଦେଖୁଅଛ ଯେ ସେମାନେ କିପରି ଅଭାବୀ ପୀଡିତ ଅଟନ୍ତି। ତୁମେ ଏଠାରେ ସେମାନଙ୍କୁ ଦେଖୁଛ ଯେଉଁମାନେ କି ଅଭାବୀ ପୀଡିତ ଅଟନ୍ତି, ଏବଂ ହେ ପ୍ରିୟ ପରମେଶ୍ୱର, ଆମେ ସେମାନଙ୍କୁ ତୁମ ନିକଟରେ ତୁମେ କହିଥିବା ବାକ୍ୟ ଉପରେ ଥିବା ଏହି ବିଶ୍ୱାସ ସହିତ ସମର୍ପଣ କରୁଅଛୁ। ଏହି ଚିହ୍ନ ଗୁଡ଼ିକ ବିଶ୍ୱାସ କରୁଥିବା ଲୋକମାନଙ୍କର ଅନୁଗାମୀ ହେବ। ଯଦି ସେମାନେ ରୋଗୀମାନଙ୍କ ଉପରେ ହାତ ରଖିବେ, ସେମାନେ ସୁସ୍ଥ ହେବେ। ହେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହାକୁ ପ୍ରଦାନ କର, ଆମେନ୍। ଧନ୍ୟବାଦ ଭାଇ ସାକାରିଆନ୍, ଏହା ନିଶ୍ଚିତ ଭାବରେ ପ୍ରସାରଣରେ ପୁନର୍ବାର ଫେରି ଆସିବା। ପୁଣି ରେଡିଓ ପ୍ରସାରଣରେ ଥିବା ଆମର କିଛି ବନ୍ଧୁମାନଙ୍କ ସହ, ତାହାଙ୍କ ସହିତ ଏଠାରେ ଉପସ୍ଥିତ ଥିବା ଲୋକମାନଙ୍କ ସହ କଥା ହେବା ଏକ ବଡ଼ ସୌଭାଗ୍ୟର ବିଷୟ ଅଟେ ଏବଂ ଆମେ ନିଶ୍ଚିତ ଭାବରେ ଆପଣଙ୍କୁ ଏହି ନିମନ୍ତ୍ରଣକୁ ବିସ୍ତାର କରୁଅଛୁ ଯେ ଆସନ୍ତାକାଲି ଅପରାହ୍ନରେ ଏମ୍ବେସି ହୋଟେଲକୁ ପ୍ରାର୍ଥନା କରାଇବା ନିମନ୍ତେ ଆସନ୍ତୁ। ଆଉ କେବଳ ସେତିକି ନୁହେଁ, ମାତ୍ର ସେମାନଙ୍କୁ ନେଇ ଆସନ୍ତୁ ଯେଉଁମାନେ କି ପାପି ଏବଂ ଯେଉଁମାନେ ପଶ୍ଚାଦଗମନକାରୀ ଅଟନ୍ତି। ଯଦି ଆମର କେବଳ ରୋଗୀମାନଙ୍କ ପାଇଁ ପ୍ରାର୍ଥନା ହୁଏ ଏବଂ ଆମେ ପରମେଶ୍ୱରଙ୍କୁ ନିରନ୍ତର ମହାନ ଚମତ୍କାର ଗୁଡ଼ିକ କରୁଥିବାର ଦେଖୁ, ମାତ୍ର ତାହା ତ ଦ୍ୱିତୀୟତଃ ଅଟେ। ମୁଖ୍ୟ ବିଷୟ ହେଉଛି ଉଦ୍ଧାର ହେବା, ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ ହେବା, ଯାହାକି ମୁଁ ଏଠାରେ ଆପଣମାନଙ୍କ ସହିତ ଅଳ୍ପ କିଛି କ୍ଷଣରେ କହିବାକୁ ଯାଉଅଛି, ଏବଂ ତାହାର ପ୍ରୟୋଜନ ବିଷୟରେ ଯେ କିପରି ଆମେ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ ହେବା ଆବଶ୍ୟକ ଅଟେ। ଏବଂ ଈଶ୍ୱରୀୟ ଆରୋଗ୍ୟତା ସାଧାରଣତଃ ଲୋକମାନଙ୍କର ଧ୍ୟାନକୁ ଆକର୍ଷଣ କରିଥାଏ ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ଉପସ୍ଥିତିରେ ଆଣିଥାଏ। ଯେତେବେଳେ ପରମେଶ୍ୱର କିଛି କରନ୍ତି ଯାହାକି ସେମାନେ ଜାଣନ୍ତି ଯେ ବୁଝି ତେବେ ଏହା ବୁଝାଯାଇ ନଥାଏ। ଆମେ ଏହାକୁ ଯାନ୍ତ୍ରିକ ଭାବରେ ଦେଖାଇ ପାରିବା ନାହିଁ ଯେ ଏହା କିପରି ହୋଇଥାଏ। ପରମେଶ୍ୱର ତ ଏହାକୁ ତାହାଙ୍କ ନିଜର ମହାନ ଉପାୟରେ କରିଥାନ୍ତି। ତାପରେ ତାହା ଲୋକମାନଙ୍କର ଦୃଷ୍ଟିକୁ ଆକର୍ଷଣ କରିଥାଏ। ଏହା ଜାଣିବା ହେତୁ ଯେ କୌଣସିଠାରେ ଶକ୍ତିର ଏକ ଉପସ୍ଥିତି ଅଛି ଯାହାକି ଏପରି କିଛି କରିପାରେ ଯାହାକି ମଣିଷର ବୁଝାମଣାର ବାହାରେ ଅଟେ, ଏବଂ ତାହା ସେମାନଙ୍କୁ ପରମେଶ୍ୱରଙ୍କ ମେଷାବକ ଆଡ଼କୁ ଚାହିଁବା ପାଇଁ ପ୍ରବର୍ତ୍ତାଇ ଥାଏ। ଏବଂ ସର୍ବଦା ଈଶ୍ୱରୀୟ ଆରୋଗ୍ୟତା ମୋତେ କୁହାଯାଇଛି, ଆଉ ମୁଁ ନିଜେ ବିଶ୍ୱାସ କରେ ଯେ ଆମ ପ୍ରଭୁଙ୍କର ସେବା କାର୍ଯ୍ୟର ପ୍ରାୟ 60 ବୋଧହୁଏ ଓ 70% ଭାଗ ଈଶ୍ୱରୀୟ ଆରୋଗ୍ୟତା ଉପରେ ରହିଥିଲା, ଏବଂ ସେ ତାହା ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ କରିଥିଲେ। ଏହାପରେ ଯେତେବେଳେ ସେମାନେ ସେଠାରେ ଥିଲେ, ସେ କହିଲେ, ଯଦି ତୁମେ ତାହା ବିଶ୍ୱାସ ନ କର ଯେ ମୁଁ ହିଁ ସେହି ଅଟେ, ତୁମେ ତୁମର ପାପରେ ବିନଷ୍ଟ ହେବ। ତେବେ ଈଶ୍ୱରୀୟ ଆରୋଗ୍ୟତା ପ୍ରଭୁ ଯୀଶୁଙ୍କ ଆଡ଼କୁ ଲୋକମାନଙ୍କୁ ଦେଖିବା ହେତୁ ପ୍ରବର୍ତ୍ତାଇବା ପାଇଁ ଏକ ମହାନ ଆକର୍ଷଣର ସାଧନଟେ। ଏବଂ ଡାକ୍ତର ଏଫ୍ ଏଫ୍ ବୋସୱର୍ଥ, ଯାହାକି ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କର ଜଣେ ବନ୍ଧୁ ଥିଲେ ଓ ତାଙ୍କୁ ଜାଣିଥିଲେ, ଆଉ ତାଙ୍କର ସେବା କାର୍ଯ୍ୟଟି ମୋ ପାଇଁ ଜଣେ ଯୁବା ସେବକ ଭାବରେ ବହୁତ ମହତ୍ତ୍ୱ ରଖିଥିଲା। ମୁଁ ମୋର ସଭାଗୁଡ଼ିକର ଆରମ୍ଭ କରିଥିଲି ଏବଂ ମୁଁ ଭାଇ ବୋସୱର୍ଥଙ୍କୁ ଭେଟିଥିଲି। ସେ କହୁଥିଲେ, ଈଶ୍ୱରୀୟ ଆରୋଗ୍ୟତା, ଏହା କହିବା ବର୍ତ୍ତମାନ ଏକ ଛୋଟ ରୁକ୍ଷ ବିବୃତ୍ତି ହେବ, ସେ କହୁଥିଲେ, ଈଶ୍ୱରୀୟ ଆରୋଗ୍ୟତା ହେଉଛି ସେହି ଚାରା ଯାହାକି ଏକ ମାଛ ଧରା କଣ୍ଟା ଉପରେ ଲାଗିଥାଏ। କହିଲେ, ଆପଣ କଦାପି ସେହି କଣ୍ଟାକୁ ମାଛକୁ ଦେଖାନ୍ତି ନାହିଁ, ଆପଣ ତାକୁ ଚାରା ଦେଖାନ୍ତି, ଏବଂ ତାପରେ ସେ ସେହି ଚାରା ପଛରେ ପଡ଼ିଯାଏ ଓ ପରେ କଣ୍ଟାରେ ଲାଗିଯାଏ। ତେଣୁ ତାହା ହିଁ ଅଟେ ଯାହାକି ଆମେ କରିବାକୁ ଚେଷ୍ଟା କରୁଅଛୁ। ତାହା ଆମର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ଆଣି ପହଞ୍ଚାଇବା, ଏବଂ ସେ ଗତକାଲି, ଆଜି ଏବଂ ଚିରକାଳ ସମାନ ଅଟନ୍ତି। ତେଣୁ ଯଦି ସେ ଅତୀତ ଦିନଗୁଡ଼ିକର ଆରୋଗ୍ୟକାରୀ ଥିଲେ, ସେ ଆଜି ମଧ୍ୟ ଆରୋଗ୍ୟକାରୀ ଅଟନ୍ତି। ରେଡିଓ ପ୍ରସାରଣ ଥିବା ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା ପୂର୍ବରୁ କେବଳ ଏକ ବ୍ୟକ୍ତିଗତ ସାକ୍ଷ୍ୟ ଦେଉଅଛି। ଏହା କିଛି ଦିନ ପୂର୍ବରୁ ହୋଇଥିଲା ଯେ ମୁଁ ଏକ ପର୍ବତରେ 15 କିମ୍ବା 20 ଜଣ ଭାଇମାନଙ୍କ ସମ୍ମୁଖରେ ସେଠାରେ ବସିଥିଲି, ଯେଉଁଠାରେ ଏକ ବଡ଼ ଘଟଣା ଘଟିଥିଲା, ଯେଉଁଠାରେ କି ସଦାପ୍ରଭୁଙ୍କର ଦୂତ ଏତେ ତଳକୁ ଓହ୍ଲାଇ ଆସିଥିଲେ ଏବଂ ବୃହତ ପ୍ରକାଶ ଗୋଟିଏ ଧୂମକେତୁ ପରି ଉଡ଼ିଯାଇ ପର୍ବତର ଚାରିପାଖରେ ବିସ୍ଫୋଟ ହୋଇଥିଲା, ଏବଂ ପଥରଗୁଡ଼ିକ 200 ଫୁଟ କିମ୍ବା ଅଧିକ ସେଠାରେ ଉଡ଼ିଯାଇଥିଲା ଓ ଗଛଗୁଡ଼ିକ ଉପରିସ୍ଥ ଭାଗକୁ କାଟିଦେଇଥିଲା, ଏବଂ ମୁଁ ଠିକ୍ ତାହାର ତଳେ ଛିଡ଼ା ହୋଇଥିଲି। ଏବଂ ଏହା ଘଟିବାର କିଛି ମାସ ପୂର୍ବରୁ ତାହା ସେମାନଙ୍କୁ କହିଥିଲି ଯେ ଏହା ସେଠାରେ ରହିବ ଏବଂ କ'ଣ ଘଟିତ ହେବ। ଖୋଲାଖୋଲି ଭାବରେ ଏହା ହେବାର ଗୋଟିଏ ଦିନ ପୂର୍ବରୁ କୁହାଯାଇଥିଲା, ଏବଂ ଏହି ସମସ୍ତ ବ୍ୟକ୍ତିମାନେ ଦୂରେଇ ଯିବାକୁ ଚେଷ୍ଟା କରି ଟ୍ରକ୍ ଓ ସବୁକିଛି ତଳେ ଦୌଡ଼ି ଯାଇଥିଲେ। ସେମାନେ ଜାଣିନଥିଲେ ଯେ କ'ଣ ଘଟିତ ହୋଇଥିଲା, ଏବଂ ସେ କଥା ହୋଇଥିଲେ ଓ କହିଲେ ଯେ ତାହାର ଠିକ୍ ପରେ ପରେ ତୁରନ୍ତ କ'ଣ ଘଟିତ ହେବ। ସେଠାରେ ନିର୍ଦ୍ଦିଷ୍ଟ ପଥର ଉପରେ ବସି ଠିକ୍ ଯେଉଁଠାରେ ସେ ଦେଖା ଦେଇଥିଲେ, ମୋର ଜଣେ ବନ୍ଧୁ ଥିଲେ ଯିଏକି ଆମ ସହିତରେ ଥିଲେ, ଯିଏକି ଉପର ମିନସୋଟାରୁ ତଳକୁ ଆସିଥିଲେ। ତାଙ୍କର ଲୋକମାନେ ଆଜି ସକାଳେ ଏଠାରେ ଅଛନ୍ତି, ଏବଂ ମୁଁ ସୁନିଶ୍ଚିତ ନୁହେଁ ମାତ୍ର ସେଠାରେ ଅନ୍ୟ କୌଣସି ମହଲାରେ ଥାଇପାରନ୍ତି। ଏହା ଥିଲେ ଡୋନୋଭାନ୍ ୱିଟ୍ସ, ଏବଂ ଜଣେ ଉତ୍ତମ ଯୁବା ବ୍ୟକ୍ତି, ଜଣେ ଲୁଥରାନ୍, ଯିଏକି ଅଳ୍ପ ଦିନ ହେବ ଖ୍ରୀଷ୍ଟଙ୍କୁ ନିଜର ଜୀବନ ଦେଇଥିଲେ ଓ ଆତ୍ମାରେ ପରିପୂର୍ଣ୍ଣ ହୋଇଥିଲେ। ଅତି ବିନମ୍ର ଜର୍ମାନ୍ ବାଳକଟି, ପ୍ରାୟ 30 ବର୍ଷ ବୟସର, ପରିବାର ବି ଅଛି, 2 କିମ୍ବା 3 ସାନ ପିଲା ଅଛନ୍ତି। ସେ ଟ୍ୟୁସନ୍କୁ ସ୍ଥାନାନ୍ତରିତ ହୋଇ ଚାଲିଆସିଲେ ଯେପରିକି ସେ ମୁଁ ପଡ଼ୋଶୀ ହୋଇ ରହିପାରନ୍ତି, ଯେଉଁଠାରେ କି 300 କିମ୍ବା 400 ଲୋକ ପଡ଼ୋଶୀ ହୋଇ ରହିବା ପାଇଁ ଚାଲିଆସିଥିଲେ। ତେଣୁ ସେ ଏବଂ ମୁଁ ସେହିପରି ପଡ଼ୋଶୀମାନଙ୍କୁ ପାଇଥିବାରୁ ଆନନ୍ଦିତ ଅଟେ। ସେମାନେ ମୋତେ ସମଗ୍ର ଦକ୍ଷିଣ ଆଫ୍ରିକାରୁ ଏବଂ ସବୁଆଡୁ ଅନୁସରଣ କରିଛନ୍ତି, କେବଳ ନିକଟତର ହେବା ପାଇଁ ଏବଂ ମୋ ସହିତ ଦେଖିବା ପାଇଁ ଏବଂ ମୋ ସହିତ ରହିବା ପାଇଁ ଆଉ ପ୍ରଭୁଙ୍କର ଆନନ୍ଦକୁ ଉପଭୋଗ କରିବା ପାଇଁ ରହିଛନ୍ତି। ଏପରି ବିନମ୍ର ବ୍ୟକ୍ତି ଜଣକ ମୁଁ ତାଙ୍କୁ କେବେ ବି ଅତ୍ୟଧିକ ଧ୍ୟାନ ଦେଇନଥିଲି। ଅବଶ୍ୟ ଯେଉଁ ଲୋକମାନଙ୍କୁ ମୁଁ ଜାଣେ ଏବଂ ଯାହାଙ୍କ ସହିତ ଜଡ଼ିତ ଅଟେ, ସେମାନେ ମୋର ନିଜ ଭାଇ ଓ ଭଉଣୀ ପରି ଅଟନ୍ତି। ମୁଁ ସେମାନଙ୍କୁ ଦେଖେ ଏବଂ ଦେଖେ ଯେ କିଏ, ଯଦି ମୁଁ ଭାବୁଛି ଯେ ସେମାନେ ରେଖାରୁ ବାହାରି ଯାଉଛନ୍ତି, ଓ ସେମାନଙ୍କୁ ଗୋଟିଏ ପାର୍ଶ୍ୱକୁ ନେଇ ସେମାନଙ୍କ ସହିତ କଥାବାର୍ତ୍ତା କରେ, କାରଣ ମୁଁ ସେମାନଙ୍କୁ ପ୍ରେମ କରେ। ଆମେ ମହିମାରେ ଏକାଠି ରହିବାକୁ ଚାହୁଁ, ଏବଂ ବେଳେବେଳେ ବୋଧହୁଏ ସଭାଗୁଡ଼ିକରେ ଆପଣ ଭାବୁଥିବେ ଯେ ମୁଁ ଆପଣମାନଙ୍କ ସହିତ କଠୋର କଥା କହୁଅଛି, ତାହା ସେଠାରେ ନୁହେଁ। ତାହା ଏଇଥିପାଇଁ ନୁହେଁ ଯେ ମୁଁ ଆପଣମାନଙ୍କୁ ପ୍ରେମ କରେ ନାହିଁ, କିନ୍ତୁ ଏହା ମୋ ହୃଦୟରୁ ଆସିଥାଏ, କାରଣ ମୁଁ ଏହା ନିଶ୍ଚିତରେ କେବଳ ଗୋଟିଏ ଉପାୟ ହିଁ ହେବା ଉଚିତ। ପରମେଶ୍ୱରଙ୍କ ସେବା କରିବାର କେବଳ ଗୋଟିଏ ଉପାୟ ଅଛି, ଏବଂ ତାହା ହେଉଛି ଆଉ ଆମକୁ ତାହାଙ୍କ ମାର୍ଗରେ ରହିବା ଆବଶ୍ୟକ ଅଟେ। ଆମର ଚିନ୍ତାଧାରା ଯାହା ହେଉନା କାହିଁକି, ତାଙ୍କର ପଥ। ଏବଂ ମୁଁ ଲକ୍ଷ୍ୟ କଲି ଯେ ଡୋନୋଭାନ୍ ତାର କାନର ଡାହାଣ ପାର୍ଶ୍ୱରେ ତାହାର ଆକାର ବୋଧହୁଏ 3 ଗୁଣ ଫୁଲି ଯାଇଥିଲା ଏବଂ ବହୁତ ଲାଲ ଦେଖାଯାଉଥିଲା। ତେବେ ବର୍ତ୍ତମାନ ଭାବିଲି ଯେ ବୋଧହୁଏ ତାହା ସେଠାରେ କିଛି ଦିନ ମରୁଭୂମିରେ ଯେଉଁଠାରେ ଆମେ ରହିଥିଲୁ, ବୋଧହୁଏ ତାଙ୍କ କାନରେ କିଛି ସପ୍ତଫେଣୀ କଣ୍ଟା ଫୋଡ଼ି ହୋଇଯାଇଥିଲା କିନ୍ତୁ ତାଙ୍କ ହାତ ଧରିଲା ପରେ ମୁଁ ଜାଣିଲି ଯେ ଏହା ଏକ କର୍କଟ ରୋଗ ଥିଲା ତେଣୁ ମୁଁ ଡୋନୋଭାନଙ୍କୁ କହିଲି ମୁଁ କହିଲି ଡୋନୋଭାନ କଣ ତୁମର ତାହା ତୁମ କାନରେ କେତେ ଦିନ ହେଲା ହୋଇ ରହିଆସିଛି ତାଙ୍କର ଏକ ପ୍ରକାର ଅନ୍ୟ ଆଡ଼କୁ ଧ୍ୟାନକୁ ନେଇଯିବା ପାଇଁ ଯେପରିକି ମୁଁ ତାହା ଜାଣେ ନାହିଁ ମୁଁ କହିଲି ଡୋନୋଭାନ ତାହା ତୁମ କାନରେ ସେଠାରେ କେତେ ଦିନ ହେଲା ରହିଆସିଛି ସେ କହିଲେ ଭାଇ ବ୍ରାନହାମ ପ୍ରାୟ 6 ମାସ ହେବ ସେ କହିଲେ ମୁଁ କହିଲି ତୁମେ କାହିଁକି ଏହାକୁ ମୋତେ ଜଣାଇଲ ନାହିଁ ସେ କହିଲେ ଓହ ଆପଣଙ୍କୁ ଏତେ ବ୍ୟସ୍ତ ଥିବାର ଦେଖି କହିଲେ ମୁଁ ତାହା କରିବାକୁ ଚାହିଁଲି ନାହିଁ କହିଲେ ମୁଁ କେବଳ ଭାବିଲି ବୋଧହୁଏ କୌଣସି ସମୟରେ ଯଦି ପ୍ରଭୁ ଆପଣଙ୍କୁ ଜଣାଇ ପାରନ୍ତି ତେବେ ମୁଁ କହିଲି କଣ ତୁମେ ବୁଝିପାରୁଛ ଯେ ତାହା କଣ ଅଟେ ସେ କହିଲେ ମୋର ଏକ ଭଲ ଧାରଣା ଅଛି ମୁଁ କହିଲି ତାହା ଠିକ ଅଟେ ଏବଂ ଦ୍ୱିତୀୟ ସକାଳରେ ତାହାଠାରୁ ଅଧିକ କିଛି ନୁହେଁ ସେ ବାଳକଟିକୁ ହାତରେ ଧରିଲି ଦ୍ୱିତୀୟ ଦିନ ସକାଳେ ତାଙ୍କ କାନରେ ଏପରି କୌଣସି ଦାଗଟିଏ ସୁଦ୍ଧା ନଥିଲା ତାହା ସମ୍ପୂର୍ଣ୍ଣ ଭାବେ ଚାଲି ଯାଇଥିଲା ଅନେକ ଥର ଆମେ ବ୍ୟଗ୍ର ହୋଇଥାଉ ଏବଂ ଏହା ତାହା ପାଇବାକୁ ଚେଷ୍ଟା କରିଥାଉ କିମ୍ବା ଦେଖନ୍ତୁ ଏହା ଏହି ଚିହ୍ନଗୁଡ଼ିକ ବିଶ୍ୱାସୀର ଅନୁଗତ ହେବ ଏହା କହିନାହିଁ ଯେ ଯଦି ସେମାନେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବେ ଯଦି ସେମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ସେମାନେ ସୁସ୍ଥ ହେବେ ଆମେ ଯାହା କରୁଅଛୁ ସେଥିରେ ଆମର ସ୍ୱୟଂର ବିଶ୍ୱାସ ରହିବା ଆବଶ୍ୟକ ଠିକ ଅଛି ତେଣୁକରି ବର୍ତ୍ତମାନ ଡୋନୋଭାନ ବୋଧହୁଏ ଏଠାରେ ଅଛନ୍ତି ଆପଣ ତାଙ୍କୁ ଭେଟିବେ ସେ ଏଠାରେ ରହିବେ ଯଦି ସେ ଆଜି ସକାଳେ ଏଠାରେ ନାହାନ୍ତି ଅନ୍ୟ କୌଣସି ମହଲାରେ ଥିବେ ଆପଣ ତାଙ୍କୁ ଭେଟିବେ ଏବଂ ସେ ସେହି ସାକ୍ଷ୍ୟକୁ ଜଣାଇବେ ପୁଣି ମୁଁ ଆଉ ଅଧିକ କଣ ବା କହିପାରେ ମୁଁ ବିଶ୍ୱାସ କରେ ଯେ ଲୁକ କିମ୍ବା ଯୋହନ କେହି ଜଣେ କହିଛନ୍ତି ଯେ ଜଗତ ଧାରଣ କରିପାରେ ନାହିଁ ସେହି ପୁସ୍ତକ ଗୁଡ଼ିକ ଧାରଣ କରିପାରେ ନାହିଁ ଯାହାକି ସେହି କାର୍ଯ୍ୟଗୁଡ଼ିକ ବିଷୟରେ ଲେଖାଯାଇପାରେ ଯାହା ଏହି ଶେଷ ଦିନରେ ଲୋକମାନଙ୍କ ମଧ୍ୟରେ ସେ କରିଛନ୍ତି ଯେ ରୋଗୀମାନେ କିପରି ସୁସ୍ଥ କରାଗଲେ ହଜାର ହଜାର ସଂଖ୍ୟାରେ ମଦ୍ୟପମାନେ କିପରି ରକ୍ଷାପ୍ରାପ୍ତ ହେଲେ ଏବଂ ସମସ୍ତ ପ୍ରକାର ରୋଗ ଏବଂ ଦୁଃଖରୁ ମୁକ୍ତିପ୍ରାପ୍ତ ହେଲେ ତେବେ ଆପଣ ଯେଉଁମାନେ କି ରେଡିଓ ପ୍ରସାରଣରେ ଏବଂ ଏଠାରେ ଅଛନ୍ତି ମୁଁ ଏଠାରେ ଏକ ବହୁତ ଆଞ୍ଜୁଳାପୂର୍ଣ୍ଣ ଅନୁରୋଧ ଗୁଡ଼ିକ ଧରିଅଛି ଯାହାକି ଆଜି ସକାଳେ ଫୋନ୍ ଯୋଗେ ଆସିଥିଲା ଯାହାକି ଘଣ୍ଟି ନିରନ୍ତର ବାଜିଥିଲା ଯେଉଁ ସମୟରୁ ଆମେ ଏଠାରେ ରହିଅଛୁ ଏବଂ ତେଣୁକରି ଆମେ ଏଠାରେ ରହିଥିବା ସମୟଠାରୁ ଆଜି ସକାଳରୁ 196 ଅନୁରୋଧ ଗୁଡ଼ିକ ଫୋନ୍ ଯୋଗେ ଆସିଅଛି ଓ ଆସନ୍ତୁ ଆମେମାନେ ବର୍ତ୍ତମାନ ପ୍ରାର୍ଥନାରେ ଯୋଗଦେବା ଯେତେବେଳେ କି ପ୍ରତ୍ୟେକ ଜଣ ଆପଣ ସମଗ୍ର ଦେଶରେ ଯେଉଁଠାରେ ବି ଅଛନ୍ତି ପରସ୍ପର ଉପରେ ନିଜ ନିଜର ହାତ ରଖନ୍ତୁ ଯଦି ଆପଣ ବିଶ୍ୱାସୀ ଅଟନ୍ତି ଯଦି ନୁହନ୍ତି ତେବେ ବାଇବେଲ ଉପରେ କିମ୍ବା ସେଠାରେ ଥିବା କୌଣସି ବିଷୟ ଉପରେ ନିଜର ହାତକୁ ରଖନ୍ତୁ ଯେତେବେଳେ କି ଆମେ ଏଠାରେ ଏବଂ ସେଠାରେ ପ୍ରାର୍ଥନା କରୁଅଛୁ ପ୍ରିୟ ସ୍ୱର୍ଗୀୟ ପିତା ଡୋନୋଭାନ ରୁଟ୍ସଙ୍କ ସେହି ଛୋଟ ସାକ୍ଷ୍ୟଟି ପ୍ରଭୁ ହଜାର ହଜାର ମଧ୍ୟରୁ କେବଳ ଗୋଟିଏ ଯାହାକି ତୁମେ ଏତେ ଅନୁଗ୍ରହ କରି ମୁଁ ପ୍ରାର୍ଥନା କରୁଛି ଯେ ତୁମେ ଏଠାରେ ଏବଂ ରେଡିଓ ପ୍ରସାରଣରେ ଥିବା ଲୋକମାନଙ୍କ ହୃଦୟଗୁଡ଼ିକୁ ଦୃଷ୍ଟି କରିବ ଏବଂ ଏହା ହେଉ ଯେ ସେମାନେ ପ୍ରତ୍ୟେକ ଜଣ ସୁସ୍ଥ ହୁଅନ୍ତୁ ଏବଂ ଏହା ହେଉ ଯେ ସେହି ମନ୍ଦ ବିଷୟ ସେମାନଙ୍କୁ ଛାଡ଼ିଯାଉ ଏବଂ ସେମାନେ ସେମାନଙ୍କ ସମସ୍ତ ଦୁଃଖରୁ ଉଦ୍ଧାର ପାଆନ୍ତୁ ପିତା ଏହାକୁ ପ୍ରଦାନ କର ତୁମର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ଏହାକୁ ମାଗୁଅଛୁ ଆମେନ୍ ତେବେ ଏହା ଆଜି ସକାଳେ ମୋ ପାଇଁ ତୃତୀୟ ଥର ଅଟେ ହେ ମୋର ପ୍ରଭୁ ଏବଂ ଆପଣମାନେ ଜାଣନ୍ତି ଏହା କେବଳ କୁହାଯାଇଥିଲା ଯେ ଆମକୁ ପ୍ରାୟ 12-14 ମିନିଟ୍ କିମ୍ବା ସେହିପରି କିଛି ଭିତରେ ଏହି ଭବନକୁ ଖାଲି କରିବାକୁ ଅଛି ଏବଂ ପ୍ରବନ୍ଧନ କହିଲେ ଯେ ଯିଏକି ସେଠାରେ ଅନ୍ୟ ମହଲାରେ ଅଛନ୍ତି ଏବଂ ସେମାନେ କୌଣସି ଭୋଜନ ପରିବେଷଣ କରିପାରିବେ ନାହିଁ ଆମର ଭୋଜନ ଅତି ଲମ୍ବା ହୋଇଗଲା ଆମର ଅନେକ ପର୍ଯ୍ୟାୟମାନ ରହିଅଛି ଆପଣ ଜାଣନ୍ତି ତେଣୁ ଆମେ ଅତ୍ୟନ୍ତ ଅତ୍ୟନ୍ତ ଆନନ୍ଦିତ ଅଟୁ ଯେ ଆମର ଏହି ମହାନ ଆତ୍ମିକ ପେଟ ଭରା ଜୁବିଲି ରହିଥିଲା ଯେପରିକି ମୁଁ ଏହାକୁ କହିବି ଆଜି ସକାଳେ ଏଠାରେ ଏହି ଉତ୍ତମ ପୁରୁଷମାନଙ୍କର ସମୂହ ସହିତ ମୁଁ ଏଠାରେ ଏହା ଉଲ୍ଲେଖ କରିବାକୁ ଚାହିଁବି ଯେ ଆମର ସେବାଗୁଡ଼ିକ ପୁନର୍ବାର ଆସନ୍ତାକାଲି ଅପରାହ୍ନରେ ଏମ୍ବାସିରେ ଅଛି ତେବେ ଆମେ ସେଠାରେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା ଏବଂ ପରମେଶ୍ୱରଙ୍କୁ ଆମ ସହିତ ସାକ୍ଷାତ କରିବା ନିମନ୍ତେ ଆଶା କରିବା ଏବଂ ମୁଁ ମୋର ଭାଗକୁ ମୋର ସେବା କାର୍ଯ୍ୟକୁ ଏହି ସଭାକୁ ସଫଳ କରିବା ନିମନ୍ତେ ଯାହା ସବୁ ଆମେ କରିପାରୁ ଯୋଗଦାନ କରିବାକୁ ଆସିଛି ଏଥିପାଇଁ ଏକ ସଫଳତା ନୁହେଁ ଯେହେତୁ ଏହା ଆମର ସଭାଗୁଡ଼ିକ ଅଟେ ବୋଲି ମାତ୍ର ଲୋକମାନଙ୍କର ଏକ ସଫଳତା ଯେ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ଖୋଜି ପାଆନ୍ତି ତାହା ହିଁ ହେଉଛି ସଫଳତା ଯେକୌଣସି ସଭା ଏଥିରେ କିଛି ଯାଏସ ନାହିଁ ଯେ ଆମେ ପରମେଶ୍ୱରଙ୍କୁ କେତେ ପ୍ରଶଂସା କରୁ ଆମେ ତାହାଙ୍କୁ କେତେ ମହାନ ବିଷୟ ସବୁ କରୁଥିବାର ଦେଖୁ ସେ ଆମମାନଙ୍କ ସହିତ କେତେ ଥର ଆତ୍ମାରେ କଥାବାର୍ତ୍ତା କରନ୍ତି ଏବଂ ପ୍ରଭୃତି ସବୁ ଯେପର୍ଯ୍ୟନ୍ତ ସେଠାରେ କୌଣସି ବିଷୟ ସମ୍ପନ୍ନ ନ ହୁଏ କେତେକ ପ୍ରାଣଗୁଡ଼ିକ ରାଜ୍ୟକୁ ନ ଅଣାଯାଏ ଏବଂ ଭାଇ ସାକାରିଆନ୍ ବର୍ତ୍ତମାନ ହିଁ କେବଳ ଏକ ବାସ୍ତବିକ ବିବୃତ୍ତି ଦେଇଥିଲେ ଯେ ସେ ଆଜିର ଦିନଗୁଡ଼ିକ ବିଷୟରେ କଣ ଭାବନ୍ତି ଯେଉଁଥିରେ କି ଆମେମାନେ ବସବାସ କରୁଅଛୁ ମୁଁ ତା ପ୍ରକୃତରେ ମୋର ସମସ୍ତ ହୃଦୟ ସହିତ ବିଶ୍ୱାସ କରେ ଯେ ଆମେ ଶେଷ ସମୟରେ ରହୁଅଛୁ ঠিক সেই সন্ধ্যাকালীন ছায়ারে সূর্য বহুত আগকু যাই সারলানি এবং যেতবেলে আমি সেই বিষয়গুড়ি হেউথবার দেখু যেপরিকি তাহা আজি অটে কাহিকি ইয়া কইবা কষ্টকর অটে যে অন্য পিঢ়ি কণ নেইকি আসিব অল্প কিছু দিন পূর্বরু মতে আপনার কিছু গোটা ভিতর কথা টিকে কহিবাকু দিয়ন্তু সেমানে সমগ্র আরিজোনা সারা যেউঠারে কি মু রহে সমস্ত বিদ্যালয়ের এক বিশ্লেষণ করিতে সেমানে পিলামানঙ্কু সেমানকর অজনাতরে এক মানসিক পরীক্ষা দেইথিলে এবং অনুমান করন্তু যে কোন অটে উচ্চ বিদ্যালয় গুড়িক অন্তর্ভুক্ত থিলে এবং ব্যাকরণ বিদ্যালয় গুড়িক নেই সেঠারে 80% পিলামানে থিলে যেউমানে কি মানসিক অভাবরু পীড়িত থিলে সেমানক মধ্যরু 70% টেলিভিশন দেখুথিলে দেখন্তু মন্দতা তাহা কেবল চুপচাপ আমার ভিতরক আসি যাইছি এবং আমি জানু না আপনার আশ্চর্য করতে যে তা কাহি আসে আপনার পরমেশ্বর স্বরক তাহার বিরুদ্ধে চিৎকার করুবার শুনিপার এবং তথাপি এখানে আমি নিজক এসহ জালের ফসি যাই পাও মতো আপন মানুষ এক আশ্চর্যজনক বিষয় কহবাক দিও দেখুন যে সমস্ত যে মানে কি মতো প্রভু প্রভু বলে কুহতি প্রবেশ করবে না মাত্র যিয়ে মোর পিতাঙ্কর ইচ্ছা কু সফল করে তাহার ইচ্ছা হচ্ছে তাহার বাক্য আমি এই সভাগুড়ি করে সর্বদা এতে ধার্মিক হয়ে পারু বহুত ভালো সময় অতিবাহিত করে পারু চিৎকার করে পারু দেই পারু যাহাকি আমি মু নাহি মু সমালোচক হবাকু চাহে নাহি কিন্তু মোর পরমেশ্বর প্রতি করিয়া পাই এক কর্তব্য আছে এবং সেই কর্তব্য হচ্ছে নিষ্ঠাবান রহিবা এবং তা কহিবা যাহা সে চাহান্তি যে মু কুহে এবং মু নিশ্চিতরে ক্যালিফোর্নিয়া অধ্যায় পাই কৃতজ্ঞ অটে যে মানে কি মো সহিত মোর বিশ্বাস মতরে সহমত হইছন্তি যদি মু মোর বিশ্বাস মত কথা কুহে নাহি তবে মু জনে কপটি অটে এবং নুহে এপরি কি মু আপনমানক সহিত সুদ্ধা সচ্চট নুহে এবং যদি মু আপনমানক সহিত সচ্চট হই পারে নাহি তবে মু কিপরি ভাবরে পরমেশ্বর সহিত সচ্চট রহিবি কারণ মু আপনমানক দেখে ও আপনমানক সহিত কথাবার্তা করে অবশ্য আমি পরমেশ্বর প্রতি মধ্য করিথাউ কিন্তু আমাকে প্রকৃতরে পরস্পর প্রতি নিষ্ঠাবান এবং সচ্চট রহিবাকু অছি আমি নিশ্চিত ভাবরে এক ভয়ঙ্কর ভয়ঙ্কর যুগরে অছু এবং কোন আপনমানে কিবে বন্ধ করিছন্তি মতে কেবল আপনমানঙ্কু মাত্র এক ছোট বিশ্লেষণটিয়ে দেবাকু দিয়ন্তু সে সমস্তে যেমানে কি মতে প্রভু প্রভু বলে কুহন্তি এথিরে প্রবেশ করিবে নাহি মাত্র যিয়ে মোর পিতাঙ্কর ইচ্ছাকু সফল করে যিশু ধরাপৃষ্ঠরে কহিতিলে মনিষ কেবল রুটিনে বঞ্চিব না বরং প্রত্যেক বাক্য দ্বারা বঞ্চিব প্রত্যেক বাক্য তেবে ঠিক সেদিন এবং তাপরে কেবল এক বাক্য নুহে কিন্তু প্রত্যেক বাক্য দ্বারা ইহা পরমেশ্বরক দ্বারা পরমেশ্বরক আজ্ঞা গুড়িকর গোটিয়ে বাক্যক অবিশ্বাস করা যাইতিবা দ্বারা পরমেশ্বরক বাক্য গোটিয়ে বাক্যক হরাইবা দ্বারা তা মৃত্যু দুঃখ এবং প্রত্যেক অসুস্থতা এবং হৃদয়ঘাত কু নিয়ে আসিছিলা যদি সে মানব জাতিক মৃত্যু কু নিয়ে গলে গোটিয়ে বাক্যক অবিশ্বাস করিবা দ্বারা হরাইবা দ্বারা নিশ্চিত নিশ্চিত কিন্তু সে কইতিলে যে ইয়া ঘটিব শয়তান কইলা অবশ্য ইয়া হবো নাহি কিন্তু তাহা হেলা তেণু আমাকে পরমেশ্বরক প্রত্যেক বাক্যক পালন করিবাকু পড়িব এবং যদি ভুল বুঝামনা দ্বারা মনিষ এই সমস্ত দুঃখ এবং এই সবু বিষয় মান যা মানব জাতি উপরে আসিথিলা কিংবা গোটিয়ে বাক্যক অবিশ্বাস করিবা দ্বারা তাহলে আমি গোটিয়েক হরাই দেই কিপরি ভাবে ফেরি যাওয়াকু যাওছু যদি ইহা এই সমস্ত মূল্য আবশ্যক করিথিলা এপরিকি তাহাঙ্ক পুত্রঙ্কর জীবন সুদ্ধা অনেকে আহুত অল্প মনোনীত অনেকে আহুত অল্প মনোনীত মু এথিরে এক মূল পাঠ নেই পারে নাহি মাত্র যেহেতু আমার সময় নাহি কিন্তু কেবল আপনমানক পাখরে কিছি ছাড়ি যিবা হেতু আসন্তু তাহা বিষয়ে চিন্তা করিবা মুদিনে ভাই সাকারেনক সহিত যাইথিলি যেউঠারে সেমানে পশু পলকু শঙ্কর করাউথিলে এবং মু দেখিলি সেই সেই গবেষণাগাররে যেউঠাকু মতে ভাই সাকারেন নেই যাইথিলে এবং সেমানে অন্ডিরা গাই অর্থাৎ গরুর শুক্রাণুরে এক ছোট কিছু বুড়াইলে এক ছোট যন্ত্র পরি এক মেলক স্টেম এবং এই শুক্রাণুর এক মেঞ্চে নেই এই কাঞ্চ তলে থইলে যাহাকি ইয়াকু 100 গুণ অধিক বড়াই দেইথিলা এবং সেই শুক্রাণুরে ছোট ছোট জীবাণু গুড়িক ডেউথিলে যাহাকি আমি জানু যে সেই জীবাণু অন্ডিরারু আসিথায় এবং অন্ডা মাইঠারু আসিথায় এবং মু সেটার রসায়ন বিজ্ঞানীঙ্কু পচারিলি মু কহিলি কেউ বিষয় সেই ছোট ছোট জীবগুড়িকু সেইপরি ডেইবাকু প্রবর্তাউ অছে সে উত্তর দেলে তাহা হউছি ছোট ছোট ষণ্ঢ এবং বাছুরি মান বুঝিলে আর মু কহিলি সেই ছোট পাটিরে কহিলে হ মু কহিলি বোধহয় তাহলে সমগ্র শুক্রাণুরে সেমাঙ্ক মধ্যরু 10 লক্ষ রহিথিবে সে কহিলে ও হ বুঝিলে তবে ধ্যান সহকারে দেখন্তু তেবে যেতবেলে এই মহান ঘটনা ঘটে সেঠারে গোটিয়ে অন্ডা সেই 10 লক্ষ মধ্যরু গোটিয়ে জীবাণু নিমন্তে হি অপেক্ষা করিথায় এবং তাহা কেউ জীবাণু হেব কিংবা তাহা কেউ অন্ডা হেব ତାହା କେହି ହେଲେ କହିପାରିବେ ନାହିଁ। ଯଦି ଆପଣ ପ୍ରାକୃତିକ ଜନ୍ମକୁ ଦେଖିବେ, ଏହା ତ କୁମାରୀ ଜନ୍ମ ଅପେକ୍ଷା ଅଧିକ ରହସ୍ୟମୟ ଅଟେ। କାରଣ ଏହି ଶୁକ୍ରାଣୁରେ ସେଠାରେ ଜଣେ ହିଁ ଅଛି ଯାହାକି ବଞ୍ଚି ରହିବା ନିମନ୍ତେ ପୂର୍ବ ନିରୂପିତ ଅଟେ ଏବଂ ବାକି ସମସ୍ତେ ମରିଯିବେ। ଏବଂ ଏହା ସେ ନୁହେଁ ଯିଏକି ପ୍ରଥମେ ସାକ୍ଷାତ କରେ, ଏହା ତ ସେ ଅଟେ ଯିଏକି ପ୍ରଥମେ ଅଣ୍ଡା ସହିତ ଏକତ୍ର ମିଶିକରି ଆସେ। ବୋଧହୁଏ ହୋଇପାରେ ଯେ ସେ ଅଣ୍ଡାଟି ଶୁକ୍ରାଣୁର ପଛପଟରୁ କିମ୍ବା ଶୁକ୍ରାଣୁର ମଧ୍ୟଭାଗରୁ ଉଠି ଆସିପାରେ। ସେ ଜୀବାଣୁ ସେ ଅଣ୍ଡା ମଧ୍ୟ ସେ ସମାନ ଭାବରେ କରିପାରେ। ସେ ଜୀବାଣୁଟି ଗୁରୁଣ୍ଡି ଗୁରୁଣ୍ଡି ଅଣ୍ଡା ଭିତରେ ପଶିଯାଏ ଏବଂ ସେଥିରୁ ତାର ଛୋଟ ଲାଞ୍ଜଟି ଖସିଯାଏ ଏବଂ ସେଠାରୁ ମେରୁଦଣ୍ଡ ଆରମ୍ଭ ହୁଏ। ସେଠାରେ ସେ 10 ଲକ୍ଷର ସମଗ୍ର ସମୂହରେ କେବଳ ଗୋଟିଏ ଅଛି ଯାହାକି ଏହାକୁ କରିବାକୁ ଯାଉଅଛି, କେବଳ ଗୋଟିଏ, ଏବଂ ତାହା ମନୁଷ୍ୟ ପ୍ରତି କୌଣସି ଅଜ୍ଞାତ ଶକ୍ତି ଦ୍ୱାରା ସ୍ଥିରୀକୃତ କରାଯାଏ। ତଥାପି ଆପଣ ପ୍ରତ୍ୟେକ ଜଣ ସମାନ ଅଟନ୍ତି। ସେ ପ୍ରତ୍ୟେକ ଜୀବାଣୁ ଗୁଡିକ ସମ୍ପୂର୍ଣ୍ଣ ରୂପେ ସମାନ ଅଟେ। ପଶୁମାନଙ୍କରେ ସେ ସମାନ ବିଷୟ ହୁଏ, ମଣିଷରେ ସେ ସମାନ ବିଷୟ ହୁଏ। ଏହା ସ୍ଥିରୀକୃତ ହୋଇଥାଏ ଯେ ଏହା ପୁଅ ଝିଅ, ଲାଲ କେଶ ବିଶିଷ୍ଟ, କଳା କେଶ ବିଶିଷ୍ଟ କିମ୍ବା କଣ ହେବ, ଏହା ପରମେଶ୍ୱରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥାଏ। ସମସ୍ତେ ପ୍ରାକୃତିକ ଭାବରେ ସେ ସମାନ ଦେଖାଯାନ୍ତି, କିନ୍ତୁ ସେଠାରେ ଗୋଟିଏ ହିଁ ଥାଏ ଯାହାକି ଜୀବନ ନିମନ୍ତେ ନିଯୁକ୍ତ କରା ହୋଇଥାଏ। 10 ଲକ୍ଷରେ ଗୋଟିଏ, ତଥାପି ସମସ୍ତେ ସମାନ ପରିକା ହିଁ ଥାନ୍ତି। ଯେତେବେଳେ ଇସ୍ରାଏଲ ମିସର ଛାଡ଼ିଥିଲା, ସେତେବେଳେ ପ୍ରାୟ 20 ଲକ୍ଷ ଲୋକ ଏକା ସମୟରେ ପ୍ରସ୍ଥାନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଗୋଟିଏ ଭବିଷ୍ୟତବକ୍ତାଙ୍କର ବାର୍ତ୍ତା ଶୁଣିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଅଗ୍ନିସ୍ତମ୍ଭ ଦେଖିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସୁଫସାଗରରେ ମୂଷାଙ୍କଠାରେ ବାପ୍ତିଜିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆତ୍ମାରେ ପାଟି କରିଥିଲେ, ମିରିଆମଙ୍କ ସହ ଦାରା ବଜାଇଥିଲେ ଏବଂ ସାଗର ତଟରେ ଉପର ତଳ ଦୌଡ଼ି ଯାଇଥିଲେ ଯେତେବେଳେ ମୂଷା ଆତ୍ମାରେ ଗୀତ ଗାଇଥିଲେ। ସେମାନେ ପ୍ରତ୍ୟେକ ଜଣ ସେ ସମାନ ଆତ୍ମିକ ଶୈଳୀରୁ ଜଳପାନ କରିଥିଲେ। ସେମାନେ ପ୍ରତ୍ୟେକ ଜଣ ପ୍ରତ୍ୟେକ ରାତ୍ରିରେ ତାଜା ମାନ୍ନା ଖାଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମାତ୍ର ସେଠାରେ 2 ଜଣ ହିଁ ଦେଶକୁ ପ୍ରବେଶ କରିଥିଲେ, 10 ଲକ୍ଷରୁ ଜଣେ। ପରୀକ୍ଷାଟି କଣ ଥିଲା? ସେମାନେ ସମସ୍ତେ ସେ ସମାନ ଶୈଳୀରୁ ପାନ କରିଥିଲେ, ସେମାନେ ସମସ୍ତେ ସେ ସମାନ ଆତ୍ମିକ ମାନ୍ନା ଖାଇଥିଲେ, ଯେପରି ଭାବରେ ଆମେ ଆଜି ସକାଳେ ଖାଉଅଛୁ। ମାତ୍ର ବାକ୍ୟ ପରୀକ୍ଷା ସେମାନଙ୍କୁ ପ୍ରମାଣ କରିଥିଲା। ଯେତେବେଳେ ଏହା କାଦେଶ ବର୍ଣ୍ଣିଆର ସମୟକୁ ଆସିଲା, ଯେତେବେଳେ ସେମାନେ ପ୍ରତିଜ୍ଞାତ ଦେଶକୁ ଯିବା ପାଇଁ ଆରମ୍ଭ କଲେ ଏବଂ ସେମାନେ ସେ ପର୍ଯ୍ୟନ୍ତ ଯାଇପାରିଲେ ନାହିଁ ଯେପର୍ଯ୍ୟନ୍ତ ସେମାନେ ବାକ୍ୟ ଦ୍ୱାରା ପରୀକ୍ଷିତ କରା ନଗଲେ, ଏବଂ ଅନ୍ୟ ସମସ୍ତ ସେହି 10 ଜଣ ପରି ଫେରି ଆସିଲେ ଓ କହିଲେ ଆମେ ଏହାକୁ ଅଧିକାର କରିପାରିବା ନାହିଁ। ସେଠାକାର ଲୋକମାନେ ଯେପରି ଆମେ ସେମାନଙ୍କ ସମ୍ମୁଖରେ ଫଡିଙ୍ଗ ପରି ଅଟୁ, ସେମାନଙ୍କ ନଗର ସବୁ ପ୍ରାଚୀର ବେଷ୍ଟିତ ଅଟେ, ବିରୋଧୀ ଅତିଶୟ ବଡ଼ ଅଟେ। ମାତ୍ର ଜିହୋସିଓ ଓ କାଲେ ଲୋକମାନଙ୍କୁ ସୁସ୍ଥିର କଲେ। ସେମାନେ କହିଲେ ଆମେ ଏହା କରିବାକୁ ଅଧିକ ସକ୍ଷମ ଅଟୁ, କାହିଁକି? ସେମାନେ ବାହାରିବା ପୂର୍ବରୁ ପରମେଶ୍ୱର ପ୍ରତିଜ୍ଞାତ ଦେଶ ବିଷୟରେ କହିଥିଲେ, ମୁଁ ତୁମକୁ ସେହି ଦେଶ ଦେଇଅଛି, ଏହାକୁ ମୁଁ ତୁମକୁ ଦେଇଅଛି, ଏହା ତୁମର ଅଟେ। ମାତ୍ର ସେଠାରେ ପ୍ରତ୍ୟେକ 10 ଲକ୍ଷ ମଧ୍ୟରୁ ଗୋଟିଏ ହିଁ ଥିଲା। ଆଜି ବିଶ୍ୱରେ ପ୍ରାୟ 5,000 ଲକ୍ଷ ତଥାକଥିତ ଖ୍ରୀଷ୍ଟିଆନ ଅଛନ୍ତି ଏବଂ ପ୍ରତ୍ୟେକ ଦିନ ଗୋଟିଏ ପିଢ଼ି ସମାପ୍ତ ହେଉଅଛି। ଏବଂ ବର୍ତ୍ତମାନ କଣ ହେବ ଯଦି ଆଜି ର୍ୟାପ୍ଚର ବା ଉର୍ଦ୍ଧାନ୍ତିକରଣ ହୋଇଯାଏ ଏବଂ 500 ଲୋକ ସର୍ବବିଶ୍ୱ ସ୍ତରରେ ଉର୍ଦ୍ଧାନ୍ତିକରଣରେ ନେଇ ନିଆଯାଆନ୍ତି? ଆପଣ ସେମାନଙ୍କର ଯିବା ବିଷୟରେ କଦାପି ଜାଣିବେ ନାହିଁ କିମ୍ବା ଖବରକାଗଜରେ ସୁଦ୍ଧା ଦେଖିବେ ନାହିଁ। ଏବଂ ପ୍ରଭୁଙ୍କର ସେ ଆଗମନ ଏକ ଗୁପ୍ତ ଆଗମନ ଅଟେ। ସେ ଆସିବେ ଓ ଚୋରି କରି ନେଇଯିବେ। ଏହା ଏପରି ଏକ ସଂଖ୍ୟାଲଘୁ ହେବ ଯେପରିକି ଠିକ ଯେପରିକି ସେହିଦିନ ହୋଇଥିଲା ଯେତେବେଳେ ଶିଷ୍ୟମାନେ ଯୀଶୁଙ୍କୁ ପଚାରିଥିଲେ, ଶାସ୍ତ୍ରୀମାନେ ଏହା କାହିଁକି କୁହନ୍ତି ଯେ ଏଲିଓ ପ୍ରଥମେ ଆସିବେ? ସେ କହିଲେ ସେ ତ ଆସିସାରିଲେଣି ଆଉ ତୁମେମାନେ ତାହାଙ୍କୁ କେବେ ଜାଣିଲ ନାହିଁ। କଣ ଆପଣମାନେ କେବେ ଭାବିଲେ କି ଯେ ଲୋକମାନେ କଣ କରିଥିଲେ? ସେମାନେ ତା ଠିକ ବିଶ୍ୱାସ କରି ଚାଲିଥିଲେ ଯେ ମଲା ଏଲିଓ ଆସୁଥିଲେ ଏବଂ ସେ ଠିକ ସେମାନଙ୍କ ମଧ୍ୟରେ ରହିଥିଲେ ଆଉ ସେମାନେ ତାହା ଜାଣିଲେ ନାହିଁ। ଠିକ ସେହିପରି ମନୁଷ୍ୟ ପୁତ୍ରଙ୍କ ଆଗମନ ମଧ୍ୟ ତାହା ହେବ। ସେମାନେ ତାଙ୍କ ସହିତ ଠିକ ସେହି ସମାନ କାର୍ଯ୍ୟ କରିବେ। ପରମେଶ୍ୱରଙ୍କ ଆତ୍ମା ଏଠାରେ ଅଛନ୍ତି, ତେବେ ଆମେ ତାହା ସହିତ କଣ କରିବାକୁ ଯାଉଅଛୁ? କଣ ଆମେ ମାନ୍ନା ଓ ପ୍ରଭୃତି ସବୁ ଖାଇବାକୁ ଯାଉଅଛୁ ଏବଂ ବୃଦ୍ଧି ପାଉଥିବା ସମୟରେ ଆମେ ନିରନ୍ତର ଆଗକୁ ନ ବଢିଯିବା? କଣ ଆପଣ କେବେ ବି ଗୋଟିଏ ବୀଜକୁ ଲକ୍ଷ୍ୟ କରିଛନ୍ତି କି, ଯେପରିକି ରେଭରେଣ୍ଡ ପିଟ୍ସ ଅଳ୍ପ କିଛି କ୍ଷଣ ପୂର୍ବରୁ କହୁଥିଲେ, ଏବଂ କିପରି ଗୋଟିଏ ବୀଜ ଭୂମି ଭିତରକୁ ଯାଏ? ଅନେକ ବୀଜ ଗୁଡିକ ସେଠାରେ ଭୂମି ଉପରେ ଅଛନ୍ତି ଯେତେବେଳେ ପରମେଶ୍ୱର ଜଳ ଉପରେ ବିଚରଣ କଲେ ଦୀପ୍ତି ସହିତରେ, ଏବଂ ଦୀପ୍ତି ପରମେଶ୍ୱରଙ୍କ ପ୍ରଥମ ଉପସ୍ଥିତିକୁ ନେଇକି ଆସିଲା। କଥିତ ଦୀପ୍ତି ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଆସିଥିଲା, ଏବଂ ପରମେଶ୍ୱରଙ୍କ ବାକ୍ୟ ହେଉଛି ସେ ଏକମାତ୍ର ବିଷୟ ଯାହାକି ଆଜି ମଧ୍ୟ ଦୀପ୍ତିକୁ ଆଣିଥାଏ। ପୁଣି ଯେତେବେଳେ ଜଳ ପୃଥକ କରାଗଲା, ସେହି ବୀଜ ଆଗରୁ ପୃଥିବୀରେ ରହିଥିଲା ଏବଂ ସେହି ଦୀପ୍ତି କେବଳ ସେହି ବୀଜ ଗୁଡ଼ିକୁ ବାହାରକୁ ନେଇକି ଆସିଲା ଯେଉଁଥିରେ କି ବୀଜାଣୁ ରହିଥିଲା। ସେମାନେ ଜୀବନକୁ ଫୁଟି ଆସିଥିଲେ, ପରମେଶ୍ୱର ତାହାଙ୍କର ସୃଷ୍ଟି କରୁଥିଲେ। ଏବଂ ବର୍ତ୍ତମାନ ଇଷ୍ଟର ସକାଳରେ ଆଉ ଏକ ଆଲୋକ ପୃଥିବୀ ଉପରକୁ ଆସିଲା, ଯେତେବେଳେ କି ପବିତ୍ର ଆତ୍ମା ଦାନ କରାଗଲେ, ଆଉ ଏହାକୁ ସେ ବୀଜ ଗୁଡ଼ିକରେ ଆଲୋକ ଆଣିବା ପାଇଁ ଦିଆଯାଇଅଛି, ଯାହାକୁ ପରମେଶ୍ୱର ତାହାଙ୍କର ପୂର୍ବଜ୍ଞାନ ଦ୍ୱାରା ଜାଣିଥିଲେ ଯେ ତାହା ଏଠାରେ ପୃଥିବୀ ଉପରେ ରହିବେ। ଯେପରି ସେ ପ୍ରଥମ ପ୍ରାକୃତିକ ବୀଜକୁ ଜାଣିଥିଲେ, ଠିକ ସେହିପରି ସେ ଜାଣନ୍ତି ଯେ ଆତ୍ମିକ ବୀଜ କେଉଁଠାରେ ଅଛି। ଯେତେବେଳେ ପରମେଶ୍ୱର ପ୍ରଥମେ ପୃଥିବୀକୁ ସୃଷ୍ଟି କଲେ, ଆପଣଙ୍କ ଶରୀର ଠିକ ସେତେବେଳେ ଏଠାରେ ପୃଥିବୀରେ ସେହି ସମୟରେ ପଡି ରହିଥିଲା। ଆମେ ପୃଥିବୀର ଏକ ଅଂଶ ଅଟୁ, ଆମେ ସେଠାରେ ପଡି ରହିଥିଲୁ ଏବଂ ତାହାଙ୍କର ପୂର୍ବ ଜ୍ଞାନ ଦ୍ୱାରା ସେ ଠିକ ଠିକ ଜାଣିଥିଲେ ଯେ କିଏ ତାହାଙ୍କୁ ପ୍ରେମ କରିବ ଏବଂ କିଏ ତାହାଙ୍କର ସେବା କରିବ ଏବଂ କିଏ କରିବ ନାହିଁ। ତାହାଙ୍କର ପୂର୍ବ ଜ୍ଞାନ ତାହା କହିଥାଏ। ଯଦି ତାହା ନୁହେଁ, ତେବେ ସେ ପରମେଶ୍ୱର ନୁହନ୍ତି। ସେ ଅସୀମ ନ ହୋଇ ପରମେଶ୍ୱର ହୋଇପାରନ୍ତି ନାହିଁ, ଏବଂ ଯଦି ସେ ଅସୀମ, ସେ ସବୁ ବିଷୟ ଜାଣନ୍ତି। ତେଣୁ ଆପଣ ଲୋକମାନଙ୍କୁ ଦେଖନ୍ତି ଯେ ସେମାନେ ସେମାନଙ୍କର ଭୁଲ କରୁଥାନ୍ତି, ସେମାନେ ଏଥିରେ ଝୁଣ୍ଟି ପଡନ୍ତି, ସେମାନେ ଏହା ଉପରେ ଦୌଡି ଯାଆନ୍ତି ଏବଂ ସେମାନେ ଏହା ଓ ତାହା ଭାବନ୍ତି, କିନ୍ତୁ ଏହା ଠିକ କାମ କରେ ନାହିଁ। ଆମେ ତାହା ଦେଖୁ, କିନ୍ତୁ ସେଠାରେ ଏକ କାର୍ଯ୍ୟ ସଠିକ ଭାବରେ କରିବା ନିମନ୍ତେ ଅଛି, ଯାହା ହେଉଛି ପରମେଶ୍ୱରଙ୍କ ସିଦ୍ଧ ଇଚ୍ଛାକୁ ଖୋଜିବା ଏବଂ ସେଥିରେ ଛିଡା ରହିବା, ଯେଉଁଥିପାଇଁ କି ପରମେଶ୍ୱର ଆପଣଙ୍କୁ ଆହ୍ୱାନ କରିଛନ୍ତି। ଯେପରିକି ଭାଇ ଜ୍ୟାକ ଅଳ୍ପ କିଛି କ୍ଷଣ ପୂର୍ବରୁ ଏଠାରେ ତଳେ ସେହି ପର୍ସିଂ ସ୍କ୍ୱାୟାର ଠାରେ ସେହି ଦ୍ୱନ୍ଦ୍ୱ ବିଷୟରେ କହିଥିଲେ, ଜଣେ ଏହି ଉପାୟରେ ଏବଂ ଅନ୍ୟ ଜଣେ ସେହି ଉପାୟରେ ଏବଂ ଧର୍ମଶାସ୍ତ୍ରୀମାନଙ୍କ ବିଷୟରେ ଏବଂ ପ୍ରଭୁତି ସବୁ ବିଷୟରେ, ଯେ ଯଦି ଆପଣ କିଛି ଧର୍ମଶାସ୍ତ୍ର ଜାଣିବାକୁ ଚାହୁଁଛନ୍ତି ତେବେ ସେଠାରେ ତଳକୁ ଯାଆନ୍ତୁ। ମୁଁ ଅନୁମାନ କରେ ଯେ ତାହା ଠିକ ସେହିପରି ଅଟେ ଯେପରିକି ତାହା ଲଣ୍ଡନର ହାଇଡ୍ ପାର୍କ ଠାରେ ଥିଲା। ମୁଁ ସେଠାରେ ତଳେ ଥିଲି। ସମସ୍ତଙ୍କର ନିଜସ୍ୱ ଧାରଣା ରହିଥିଲା, ଏହା ଏକ ବାବିଲରେ ଆଧୁନିକ ଯୁଗର ଏକ ସଂସାରର ସମଷ୍ଟି ଅଟେ। ମାତ୍ର କଣ ଆପଣମାନେ ଧ୍ୟାନ ଦେଲେ କି ଯେତେବେଳେ ଭାଇ ପିଟ୍ସ ଆଜି ସକାଳେ ତାଙ୍କର ସୁନ୍ଦର ବାର୍ତ୍ତାକୁ ଆମଠାରେ ଉପସ୍ଥାପନ କରୁଥିଲେ, ଯେତେବେଳେ ସେ ଉଦ୍ୟାନରୁ ବାହାରି ଯିବାକୁ ଆରମ୍ଭ କଲେ, ସେଠାରେ ସେ ଏକ ଛୋଟ ଇଷ୍ଟର ଲିଲି ଫୁଲ ପାଇଥିଲେ। ସମସ୍ତ ଦ୍ୱନ୍ଦ୍ୱ ମଧ୍ୟରେ ଯେପରି ସେ ଏହାକୁ ଆମ ପାଖରେ ଉପସ୍ଥାପନ କରିଥିଲେ, ଏହାକୁ ହଁ କିମ୍ବା ନା କହିବାର କୌଣସି ଉପାୟ ନଥିଲା। ସମସ୍ତ ଦ୍ୱନ୍ଦ୍ୱ ମଧ୍ୟରେ ଏହା ତ ପରମେଶ୍ୱରଙ୍କ ଜୀବନ, ତାହା ଭିତରେ ଚମକି ଉଠିଥିଲା। ଏହା ତ ସେଠାରେ ତାହାର ଆଭାରେ ରହିଥିଲା, କାରଣ ପରମେଶ୍ୱର ଏହାକୁ ସେଠାରେ ରହିବା ପାଇଁ ନିଯୁକ୍ତ କରିଥିଲେ। ସମସ୍ତ ବିବାଦ ମଧ୍ୟରେ କେହି ଏହା ପ୍ରତି ଧ୍ୟାନ ଦେଇନଥିଲେ, ସେମାନେ ଏହାର ଆତ୍ମିକ ପ୍ରୟୋଗ ଦେଖିନଥିଲେ। ଏବଂ ଠିକ ତାହା ହିଁ ଆଜି ଆମମାନଙ୍କର ସମସ୍ତ ମହାନ ସମାବେଶ ଓ ଗୋଷ୍ଠୀରେ ଆଉ ମଣ୍ଡଳୀ ଗୁଡ଼ିକରେ ଓ ନାମଧାରୀ ସଂସ୍ଥାମାନଙ୍କରେ ଏବଂ ପ୍ରଭୃତି ସବୁରେ ଅଟେ। ଜଣେ ଏହି ମାର୍ଗକୁ ଟାଣି ନେଉଛି, ଆମେ ବାପ୍ଟିଷ୍ଟ ହେବା ଉଚିତ କିମ୍ବା ପ୍ରେସବାଇଟେରିଆନ ହେବା ଉଚିତ, ଏହା ତାହା କିମ୍ବା ଅନ୍ୟ କିଛି ହେବା ଉଚିତ। ଏହିସବୁ ମଧ୍ୟରେ ସେଠାରେ ଏକ ବୃଦ୍ଧି ସାଧନ କରୁଥିବା ଫୁଲଟିଏ ଅଛି। ସେଠାରେ ଆମ ମଧ୍ୟରେ ଠିକ ପରମେଶ୍ୱରଙ୍କ ଏକ ଶକ୍ତି ଅଛି, ଯାହାକି ଆମ ସମସ୍ତଙ୍କ ମଧ୍ୟରେ ଠିକ ବୃଦ୍ଧି ସାଧନ କରୁଅଛି। ଆସନ୍ତୁ ଆମେମାନେ ଅଳ୍ପ କିଛି ମିନିଟ୍ ଅଟକି ଯିବା ଏବଂ ଏହାକୁ ଦେଖିବା, ଆଉ ଏହାକୁ ଏହି ସପ୍ତାହରେ ଦେଖିବା ଓ ଏହାକୁ ଆମ ସମ୍ମୁଖରେ ଉନ୍ମୋଚିତ ହେଉଥିବାର ଦେଖିବା। ଆମେ ବିଶ୍ୱାସ କରୁ ଯେ ପରମେଶ୍ୱର ଏହା କରିବେ, କଣ ନୁହେଁ କି? ମୁଁ ଦେଖେ ଯେ ଆମକୁ ବର୍ତ୍ତମାନ ସୁଦ୍ଧା ତଳମହଲାରେ ରହିବା ଉଚିତ, ତେଣୁକରି ଆସନ୍ତୁ ଆମେମାନେ ପ୍ରତ୍ୟେକ ପ୍ରାର୍ଥନା କରିବା। ପ୍ରିୟ ପରମେଶ୍ୱର, ଯେତେବେଳେ ଆମେ ତୁମ ଉପସ୍ଥିତିରେ ନିଜର ମୁଣ୍ଡକୁ ନୁଆଇଥାଉ, ଆମେ ଏହା ଅନୁଭବ କରୁ ଯେ ଆମେ ମାଗିବା ପାଇଁ ଅତ୍ୟନ୍ତ ଅଯୋଗ୍ୟ ଅଟୁ, କିନ୍ତୁ ତୁମେ ଆମକୁ ତାହା ପ୍ରତିଜ୍ଞା କରିଅଛ ଯେ ଯଦି ଆମେ ଆସିବୁ ତେବେ ତୁମେ ଆମକୁ ପ୍ରତ୍ୟାଖ୍ୟାନ କରିବ ନାହିଁ। ଏବଂ ଏହି ରୁକ୍ଷ ବକ୍ତବ୍ୟମାନ, ଯାହାକି ଏବେ କୁହାଯାଇଅଛି, କୌଣସି ମତେ ଏକ ସିଦ୍ଧାନ୍ତ ଗଢିବା ପାଇଁ ନୁହେଁ, 10 ଲକ୍ଷରୁ 1, କିନ୍ତୁ ତାହା ଏକ ପ୍ରକାର କେବଳ ମନେ ରଖିବା ପାଇଁ ଅଟେ। କାରଣ ତୁମେ କହିଥିଲ, ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ, କାରଣ ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। ହେ ଅନନ୍ତ ଜୀବୀ ପିତା, ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ସମ୍ମିଳନୀ ମାଧ୍ୟମରେ ଏହି ସହରରେ ସୁସମାଚାରର ଆଲୋକ ପ୍ରେରଣ କର, ଏବଂ ଯଦି କୌଣସି ବୀଜ ଥାଏ, ଯେକୌଣସି ପ୍ରକାରେ ହେଲେ, ତୁମର ନିଜର ମହାନ ଜ୍ଞାନଦାୟକ ବ୍ୟବସ୍ଥା ଦ୍ୱାରା, ଯେପରିକି ତାହାକୁ ମହିଳା ଏବଂ ପୁରୁଷର ଶୁକ୍ରାଣୁର ଉଦାହରଣରେ ବର୍ଣ୍ଣନା କରିବାର ଚେଷ୍ଟା କରାଗଲା, ଏହା ହେଉ ଯେ ସେମାନେ ଏହି ସମ୍ମିଳନୀରେ ପ୍ରବେଶ କରନ୍ତୁ, ଏହା ହେଉ ଯେ ପବିତ୍ର ଆତ୍ମା ସେମାନଙ୍କୁ ଆଲୋକ ପ୍ରଦାନ କରନ୍ତୁ, ଆମେ ହୃଦୟଙ୍ଗମ କରୁ ଯେ ଏହି ସମୟ ବୋଧହୁଏ ଆମେ ଭାବିବା ଠାରୁ ଅଧିକ ବିଳମ୍ବ ଅଟେ। ହେ ପରମେଶ୍ୱର, ଆମେ ପ୍ରାର୍ଥନା କରୁଛୁ ଯେ ଯେତେବେଳେ ଆମେ ଏଠାକୁ ଆସୁ, ଏହା ବିଶ୍ୱାସ କରି ଯେ ବୋଧହୁଏ ଏଠାରେ ଏପରି କିଛି ଅଛି ଯାହା କରାଯାଇପାରେ, ଯାହାକି ଲୋକମାନଙ୍କୁ ସାହାଯ୍ୟ କରିବ କିମ୍ବା ସେହି ଶେଷ ମଣ୍ଡାକୁ ଧରିବ। ଆମେ ଜାଣୁ ଯେତେବେଳେ ସେହି ମେଣ୍ଢା ପୋଲ ସମ୍ପୂର୍ଣ୍ଣ ହୁଏ, ସେତେବେଳେ ମେଷପାଳକ ଦ୍ୱାରକୁ ବନ୍ଦ କରିଦେବେ, ଯେପରିକି ତାହା ନୋହଙ୍କ ସମୟରେ ହୋଇଥିଲା, ଯେତେବେଳେ ପରିବାରର ସେ ଶେଷ ସଦସ୍ୟଙ୍କୁ ଭିତରକୁ ଅଣାଯାଇଥିଲା, ପରମେଶ୍ୱର ଦ୍ୱାରକୁ ବନ୍ଦ କରିଦେଲେ ଏବଂ ସେମାନେ ଆଘାତ କଲେ ଏବଂ ବାଡ଼େଇଲେ, ମାତ୍ର ଏହା ଅଧିକ ବିଳମ୍ବ ହୋଇଯାଇଥିଲା। ପ୍ରିୟ ପରମେଶ୍ୱର, ସେମାନଙ୍କ ପାଖରେ ସେହି ସୁଯୋଗ ଥିଲା। ତୁମେ କହିଲ, ମୁଁ ସେହି ମେଣ୍ଢାପଲ ପ୍ରତି ଦ୍ୱାର ଅଟେ। ଏବଂ କବିଙ୍କର ସେହି ଗୀତଟି କେତେ ଉପଯୁକ୍ତ ଅଟେ। କଣ ତୁମ ପାଇଁ 99 ଯଥେଷ୍ଟ ନୁହେଁ କି? ମାତ୍ର ନା, ସେଠାରେ ତ ଆଉ ଗୋଟିଏ ଥିଲା। ସେ ହୁଏତ ଏକ ଛୋଟ କଳା ମେଣ୍ଢା ହୋଇପାରେ, କିମ୍ବା ସେ ଏକ ଛୋଟ ତୁଚ୍ଛ ହୋଇପାରେ, ହୁଏତ ସେ ଛୋଟ ମାଈ କିମ୍ବା ସେ ଅଣ୍ଡିରା ହୋଇପାରେ। ଆମେ ଜାଣିନାହୁଁ ଯେ ସେମାନେ କେଉଁଠାରେ ଅଛନ୍ତି, କିନ୍ତୁ ସେହି ଶେଷ ନିଶ୍ଚିତ ଭିତରକୁ ଆସିବାକୁ ଅଛି ଏବଂ ତାପରେ ଦ୍ୱାର ବନ୍ଦ ହୋଇଯିବ। ହେ ପରମେଶ୍ୱର, ଯିଏକି ସମସ୍ତ ବିଷୟ ଜାଣନ୍ତି, ଆମମାନଙ୍କର ଜୀବନଗୁଡ଼ିକୁ ଆଜି ସକାଳରେ ଖୋଜ ଏବଂ ଆମମାନଙ୍କୁ ଯେକୌଣସି ସ୍ଥାନକୁ ବି ପ୍ରେରଣ କର ଯେଉଁଠାକୁ କି ଆମେ ଯାଇପାରୁ, ଯେପରିକି ଆମେ ସେହି ଶେଷ ଜଣକୁ ପାଇପାରୁ, ତେବେ ସେହି ଦ୍ୱାର ବନ୍ଦ ହୋଇଯିବ ଏବଂ ମେଷପାଳକ ମେଣ୍ଢାମାନଙ୍କ ସହିତ ଭିତରେ ରହିବେ। ହେ ପ୍ରଭୁ, ଏହା ପ୍ରଦାନ କର। ଯଦି ଆଜି ଏଠାରେ ସେହି ଜଣକା ଥିବେ, ଯଦି ସେହି ଜଣ ଯାହାକୁ ଭିତରକୁ ଆସିବା ଉଚିତ, ଯେ ସମସ୍ତଙ୍କୁ ପିତା ମୋତେ ପ୍ରଦାନ କରିଛନ୍ତି, ସେମାନେ ମୋ ନିକଟକୁ ଆସିବେ ଏବଂ ଯେପର୍ଯ୍ୟନ୍ତ ମୋ ପିତା କାହାରିକୁ ଆକର୍ଷିତ ନ କରନ୍ତି, ସେ ଆସିପାରେ ନାହିଁ। ଏବଂ ଯଦି ସେଠାରେ ଏକ ଆକର୍ଷଣ କିମ୍ବା ଏକ ଛୋଟ ଅନୁଭୂତି ହୁଏ ଯେ ହୁଏତ ଏଠାରେ ଏହି ଦର୍ଶକ ବୃନ୍ଦଙ୍କ ମଧ୍ୟରେ କାହାରି ପାଇଁ ଏହା ସେହି ଘଟିକା ହୋଇପାରେ, ଏଠାରେ କିମ୍ବା ତଳ ମହଲାରେ କିମ୍ବା ସେମାନେ ଯେଉଁଠାରେ ବି ଥାନ୍ତି, ଏହା ହେଉ ଯେ ସେମାନେ ଉତ୍ତର ଦିଅନ୍ତୁ, ହଁ ପ୍ରଭୁ, ମୁଁ ହିଁ ସେହି ଛୋଟ ମାର୍ଗ ହଜି ଯାଇଥିବା ଜଣକା ଅଟେ, ଯିଏକି ମାର୍ଗରୁ ବାଟବଣା ହୋଇଯାଇଛି ଏବଂ ଏହା ମୋ ଜୀବନ ସାରା ସଂଘର୍ଷ ରହିଅଛି। ମୁଁ ଅନୁଭବ କଲି ଯେ ମୋତେ ଆସିବା ଉଚିତ, କିନ୍ତୁ ଆଜି ମୁଁ ପରାଜୟର ପାର୍ଶ୍ୱରେ ଝୁଲି ରହିଛି। ମୁଁ ଉପରକୁ କିମ୍ବା ତଳକୁ ଯାଇପାରେ ନାହିଁ, ମୁଁ କୌଣସି ମାର୍ଗକୁ ଯାଇପାରେ ନାହିଁ। ଓହ, ଏହା ହେଉ ଯେ ସେହି ମହାନ ମେଷପାଳକ ଆସନ୍ତୁ, କୋମଳ ହାତକୁ ବଢାଇ ସେହି ଜଣକାକୁ ସୁରକ୍ଷିତ ଭାବରେ ଭିତରକୁ ନେଇ ଆସନ୍ତୁ, ଏହାକୁ ନିଜର କାନ୍ଧରେ ରଖନ୍ତୁ ଏବଂ ନିରାପଦରେ ଫେରାଇ ଆଣନ୍ତୁ। ବୋଧହୁଏ ଏଠାରେ ଜଣେ ଥିବେ, ହେ ପ୍ରଭୁ, ଯିଏକି ସେ ସମାନ ଅବସ୍ଥାରେ ଥିବା ଭଳି ଅସୁସ୍ଥ ଅଟନ୍ତି, ଯେ ଡାକ୍ତର କହିଛନ୍ତି ଆଉ କିଛି କରାଯାଇପାରେ ନାହିଁ। ସେ ଏହାକୁ ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କଲେ, ମାତ୍ର ସେ ତାହା ଉଦ୍ଧାର କରିପାରିଲେ ନାହିଁ, ଏହା ତାଙ୍କ କ୍ଷମତା ବାହାରେ ଅଟେ। ସେଠାରେ ଆଉ କିଛି ନାହିଁ ଯାହାକି ସେ କରିପାରିବେ, ତାଙ୍କର ଔଷଧ କିମ୍ବା ତାଙ୍କର ଛୁରୀ ତାହା ପାଖକୁ ପହଞ୍ଚି ପାରେ ନାହିଁ, କିନ୍ତୁ ହେ ପ୍ରଭୁ, ତୁମର ମହାନ ବାହୁ ପାଇଁ କିଛି ହେଲେ ଅଧିକ ଦୂର ନାହିଁ ଏବଂ ତୁମର ବାକ୍ୟ ହେଉଛି ତୁମର ବାହୁ। ତେଣୁ ଆମେ ପ୍ରାର୍ଥନା କରୁଛୁ, ହେ ପ୍ରିୟ ପରମେଶ୍ୱର, ଯେ ଆଜି ସକାଳେ ଯେତେବେଳେ ଆମେ ତୁମ ସହିତ କଥାବାର୍ତ୍ତା କରୁଅଛୁ, ଏହା ହେଉ ଯେ ତୁମେ ତଳକୁ ଆସି ସେହି ଜଣକାକୁ ଧରିନେବ ଯିଏକି ଅସୁସ୍ଥ ଅଟେ ଓ ନିଜର କୌଣସି ସାହାଯ୍ୟ କରିପାରେ ନାହିଁ, ଯାହାକି ଡାକ୍ତରଙ୍କ ଠାରୁ ଦୂରରେ, ସମସ୍ତ ବୈଜ୍ଞାନିକ ବିଷୟବସ୍ତୁ ଠାରୁ ଦୂରରେ ଅଟେ। ଏହା ହେଉ ଯେ ସେମାନେ ସୁସ୍ଥ ହୁଅନ୍ତୁ। ହେ ପ୍ରଭୁ, ଏହା ପ୍ରଦାନ କର। ଯେପରିକି ଆମେ ଦାଉଦଙ୍କ ବିଷୟରେ ଭାବୁ, ଯେତେବେଳେ ତାଙ୍କୁ ଅଳ୍ପ କିଛି ମେଣ୍ଢାମାନଙ୍କ ଉପରେ ଦାୟିତ୍ୱ ଦିଆଯାଇଥିଲା, ମାତ୍ର ଦିନେ ଏକ ଭାଲୁ ଭିତରକୁ ଆସିଲା ଓ ସେଇ ଗୋଟିଏ ଛୋଟ ମେଣ୍ଢାକୁ ଧରି ନେଇ ପଳାଇଗଲା ଏବଂ ତାହାକୁ ଖାଇଦେଇଥାନ୍ତା, ଯେପରିକି କର୍କଟ ଶରୀରକୁ ଖାଇଦେଇଥାଏ, କିମ୍ବା ଏକ ବିରାଟ ସିଂହ ଥିଲା। କିନ୍ତୁ ଦାଉଦ ଗୋଟେ ରାଇଫଲ ବନ୍ଧୁକ ସହିତ ଅତ୍ୟନ୍ତ ସୁସଜ୍ଜିତ ନଥିଲେ, କିମ୍ବା ଜଣେ ଖଡ୍ଗଧାରୀ ନଥିଲେ, ମାତ୍ର କେବଳ ଏକ ବାଟୁଳି ସହିତ ସେ ସେହି ମେଣ୍ଢା ପଛରେ ଗଲେ ଏବଂ ଯେତେବେଳେ ସେ ସେହି ପଶୁଟିକୁ ପାଇଲେ, ଯାହାକି ସେହି ଛୋଟ ମେଣ୍ଢାଟିକୁ ମାରିବାକୁ ଯାଉଥିଲା, ସେ ଏହାକୁ ସେହି ବାଟୁଳି ଦ୍ୱାରା ବଧ କଲେ। କେବଳ ଏକ ଛୋଟ ସାଧାରଣ ଅସ୍ତ୍ରଟିଏ, ଯେଉଁଥିରେ ଖଣ୍ଡେ ଚମଡ଼ା ଓ ଏକ ନମନୀୟ ଦୌଡ଼ି ଲାଗିଥାଏ, ଏବଂ ମାତ୍ର ତାଙ୍କର ସେଥିରେ ଭରସା ଥିଲା। ପ୍ରଭୁ, ଆମ ମଧ୍ୟରେ କୌଣସି ମହାନ ପ୍ରତିଭା ନାହାନ୍ତି, আমি মানে সরল ছোট প্রার্থনা সহিত সরল লোক মানে অটু, মাত্র আমি আজ সকালে পিতাঙ্ক মেন্ঢা পছরে আসুছু। সেই স্ত্রী লোক যে কি রাস্তায় চালি যাওছি দুঃখদায়ক স্থিতিরে ধূম্রপান করুছি, সিগারেট মাধ্যমে শান্তি পাইবাকু চেষ্টা করুছি, সেই ব্যক্তি যে কি গ্লাসর গন্ধ পাইছি ও তাহাকু পছরে রখিদেবাকু চেষ্টা করুছি, কিন্তু শত্রু তাঙ্কু দৃঢ়ভাবে ধরি রখিছি। সেই পুয়ো কিংবা ঝিও যে কি ঠিক করিবাকু চেষ্টা করুছি, যাহা কি ভুল বিষয় ঠারু দূরেই যাওয়া পাই সেই শক্তি সংযত করি পারু নাই। আজ সকালে আমি সেই মেন্ডাকু দাবি করিবা পাই প্রভু যীশুঙ্ক নামরে আসুছু। আমি শত্রুকু ধমক দেউছু, যেহেতু এক সরল বিষয় অটে, প্রার্থনার এক বাটুলি, মাত্র আমি সেই জনকাকু পিতাঙ্কু কোল নিকটকু ফেরাই আনিবা পাই আসুছু, যেপরিকি আমি সেই বিষয় গুড়িকর এক হিসাব দেই পারু যা আমার হাতে সমর্পিত করা হয়েছি। এয়া হেউ যে পরমেশ্বরক শক্তি বর্তমান লোকমানক হৃদয়রে বিশ্বাসক আঘাত করু এবং সেই হজি যাইথিবা প্রাণটি আজ সকালে ফেরি আসু। এপরি হেউ যে এই জীবনর প্রলোভন গুড়িক তাঙ্কু ছাড়ি দেউ, তাঙ্কু যিবাকু দেউ, পুনি সে নিরাপদরে স্বামীঙ্ক কান্ধরে রহিপারু, পুনর্বার নিরাপত্তাকু ফেরাই নিয়া যাও। আমি এহাকু যীশুঙ্ক নামরে মাগুছু, আমেন। পরমেশ্বর আপন সমস্তঙ্কু আশীর্বাদ করন্তু। আসন্তকালি মু আপনমানঙ্কু দেখিবা পর্যন্ত মু সেবাকু ভাই সাকারেনক হাতকু দেই দিয়ে। এহা মু আশা করে যে আপন যে মু পরমেশ্বরক দৃষ্টিরে এবং আপনমানঙ্ক সম্মুখরে এহা বিশ্বাস করিবা হেতু অত্যধিক অনুগ্রহ পাইছি যে মু এঠারে আপনমানঙ্ক এপরি কিছি কহিবা পাই ছিড়া হইছি যাহা কি ভুল অটে। অন্য দিন মু মোর 56তম জন্মদিন অতিক্রম করিছি। এয়া কেবল গোটে বৃদ্ধ ব্যক্তির বার্তা নুহে, মু ছোটটি থিবা বেলঠু এহাকু বিশ্বাস করি আসিছি, এবং যদি এহা সত্য নুহে তেবে মু পৃথিবীরে রহিতিবা পরমেশ্বরক সবুঠারু মূর্খ ব্যক্তি অটে। মু মোর সম্পূর্ণ জীবনকু এই কারণ পাই প্রদান করি দেইছি, এবং মু নিষ্ঠাপর ভাবে এহা কহি পারে যদি মোর 10,000 জীবন সুদ্ধা থাকতা তথাপি মু মোর মতকু কেবে বি পরিবর্তন করন্তি নাহি। বর্তমান আরোগ্য তো প্রত্যেক ব্যক্তিকর অধিকারভুক্ত অটে। মনে রাখন্তু আরোগ্য তো আপনক ভিতরে আছে। পরমেশ্বর যেতেবেলে উদ্যানরে পিচ ফল গছকু রোপণ কলে সেতেবেলে সে সেই পিচ গছরে প্রত্যেক সেই পিচ ফলকু স্থাপন করিতিলে যাহা কি তাহা কেবে ধারণ করিব। দেখন্তু আপন কেবল সেই পিচ গছকু কিংবা সেউ গছকু কিংবা ফল গছকু পৃথিবীরু কেবল জলপান করি বৃদ্ধি সাধন করিবাকু আছে। বর্তমান আপনমানঙ্ক মধ্যরু প্রত্যেকঙ্ক ঠারে নিজকু উদ্ধার করিবা নিমন্তে নিজ পাখরে সেই সম্ভাব্য সামর্থ্য আছে, কারণ ইহা পরমেশ্বর অটন্তি। যেহেতু আপন বাপ্তিস্ম দ্বারা, জল বাপ্তিস্ম নুহে আত্মিক বাপ্তিস্ম দ্বারা খ্রিস্টঙ্ক ঠারে রূপিত হইছন্তি। আপন খ্রিস্টঙ্ক নিকটকু জল বাপ্তিস্ম দ্বারা আসন্তি নাহিঁ, আত্মিক বাপ্তিস্ম দ্বারা। আসন্তকালি অপরাহ্নরে প্রভুঙ্ক ইচ্ছা হলে মু ইহা উপরে কহুছি যে এহার প্রকৃত প্রয়োগ কিপরি এবং কণ অটে। এহা আমার অপরাহ্নের অছি, তেণুকরি এহা আপনকর কোনসি সেবারে হস্তক্ষেপ করিব নাহিঁ। বর্তমান দেখন্তু আপনমানঙ্ক মধ্যরু প্রত্যেক জন এঠারে বিশ্বাসী ভাবে ছিড়া হইছন্তি। দেখন্তু তেবে সেই জীবন যা খ্রিস্টঙ্ক ঠারে থিলা তা আপনক ঠারে অছি। ইয়া হই পারে যদি আপন কেবল ইয়াকু দেখি পারিবে। ইয়া শয়তানর কাম অটে যে সে আপনকু এথিরু অবরোধ করি রাখিথায়, অন্ধ করি রাখিথায়। সে আপনকু কেবল অন্ধ হই রহিবাকু দেই পারে। অর্থাৎ দেখন্তু আপন জানন্তি নাই যে তেবে আপন কেউঠাকু যাওছন্তি। জনে ব্যক্তি যে কি অন্ধ অটে ইয়া কহি পারি নাই যে সে কেউঠাকু যাওছি, তাকু তো এপরি কোনসি দেখি পারুথুয়া ব্যক্তিঙ্ক ঠারু বুঝামা নেবাকু পড়িব। যেপর্যন্ত কি আমি বুঝি নপারু সে পর্যন্ত কাহারিকু আমাকু কহিবাকু পড়িথায় যে সত্য কণ অটে। আউ খ্রিস্ট আপনক পাই মরিথিলে এবং আপন জগতরু নিয়া যাই খ্রিস্টঙ্ক ঠায় রূপিত হইছন্তি, এবং যাহা সবু কিছু আপনকর আবশ্যক তাহা পবিত্র আত্মাঙ্ক বাপ্তিস্ম দ্বারা ঠিক আপনক ভিতরে অছি। কোন তা ঠিক নুহে কি? বর্তমান কেবল গোটিয়ে বিষয় আপনকু করিবাকু অছি, তাহা হেলা কেবল সেথিরু পিবাকু আরম্ভ করিবা। এবং যেপরি গছটি পান করি চালি থায়, ইহা প্রতিবর্ষ নিজর পত্র, নিজর কড়, নিজর ফল বাহার করিবাকু লাগে। ফলটি ভূমিরে লাগে নাহিঁ, ফলটি সেই গছরে থায়। কেতে জন তাহা বুঝিলে কুহন্তু আমেন। তেণু দেখন্তু ফলটি গছরে থায়, এবং প্রত্যেক গছকু তাঙ্কর নির্ঝর ঠারু পান করিবাকু হুয়ে। যেতেবেলে বর্ষা তলকু আসে সেই গছ জীবনকু পিবাকু দেইথায়, এবং যেতেবেলে ইয়া পান করে ইয়া বৃদ্ধি সাধন করিথায়, এবং ইয়া বড়ি চালিথায় যে পর্যন্ত ইয়া পূর্ণ কড়কু ন আসি যায়, ঠিক যেপরিকি মণ্ডলীকু। এই যুগরে প্রস্ফুটিত হওয়ার অছি এবং যেতবে আমি পি থাও আমি বৃদ্ধি পাই থাও কিন্তু যদি সেই গছ পিবা মনা করে দিয়ে তবে সেই গছ বড়ি পারে না এবং যদি আপনার ইহা বর্তমান ব্যক্তিগত ভাবে বিশ্বাস করবে অবশ্য আপনার জাঁতি যে প্রভু কিপরি করতে বিভিন্ন বিষয়গুড়ি দেখান্তি যা কি আপনার সভার করছেন এবং কোণ করিবার উচিত নথিলা ও ইত্যাদি সব আমি আশা করুছিলু যে পবিত্র আত্মা আজ সকালে আম উপরে উল্লাই আসবে এবং তাহা সব করিবে যেপরিকি আমি ছিড়া হইছিলু কিন্তু মু অপেক্ষা করি রহিলি মু ভাবুছি যে অধীর করিবা বিষয় অটে এহা ভাবি যে তল মহলারে সেমানে চাহান্তি যে আমি এঠারু বাহারি যাও দেখন্তু কিন্তু সেমানে আমুকু চাহুছন্তি আমি বর্তমান বিলম্ব করে দিয়েছু কিন্তু এহাকু নিজের সমস্ত হৃদয় সহিত বিশ্বাস করন্তু দয়া করি করন্তু যদি মু আপনমানকো দৃষ্টিরে জন সত্যবাদী ব্যক্তি ভাবে অনুগ্রহ পাইছি তবে ইয়াকু বিশ্বাস করন্তু তবে আপনমানে নিজের হাতকু পরস্পর উপরে রখন্তু তবে দেখন্তু বর্তমান বাইবেল কুহে নাহি এই চিহ্নগুড়ি উইলিয়াম ব্র্যানহাম কর অনুগামী হব ইয়া কুহে নাহি যে ইয়া কেবল ওরাল রবার্টসন কর অনুগামী হব ইয়া কুহে নাহি যে ইয়া ভাই কপ কিংবা কাহারি জনকার অনুগামী হব এই চিহ্নগুড়ি সেমানকর অনুগামী হব বহু বচন যেউমানে কি বিশ্বাস করন্তি যদি সেমানে রোগী মানক উপরে হাত রাখিবে তবে সেমানে সুস্থ হবে এহা তো সেই পরমেশ্বরক শক্তি যা আপনক ভিতরে অছি যা কি সেই ব্যক্তিক ঠারে জীবনকু আনি থায় যাহাক উপরে আপনা হাত রাখন্তি পবিত্র আত্মাঙ্কর সেই জীবন প্রদানকারী উৎস অটে প্রিয় পরমেশ্বর যীশুখ্রিস্টঙ্ক নামরে এই গুরুত্বপূর্ণ মুহূর্তরে যেতবেলে কি মণ্ডলী এয়া হেউ যে সেমানে এই ক্ষণরে ছিড়া হুয়ন্তু বিনা অধীর হই এবং এহা হেউ যে সেই শক্তি যাহাকি খ্রিস্টঙ্কু কবররু পুনরুত্থিত করিথিলা বর্তমান সেমানক ঠারে সুসমাচার সত্যকু সঞ্জীবিত করু যাহাকি যীশুঙ্ক কার্যভার থিলা যে যদি সেমানে রোগীমানক উপরে হাত রাখিবে সেমানে সুস্থ হবে প্রত্যেক মন্দ শক্তি প্রত্যেক অসুস্থতা প্রত্যেক রোগ প্রত্যেক দুঃখ পীড়া প্রত্যেক যন্ত্রদায়ক বিষয় যাহাকি লোকমানক সহিত ঘটিথিলা ঠিক বর্তমান হি তাহা বিশ্বাস দ্বারা ছাড়ি চালি যাও বিশ্বাসী লোক ভাবরে আমি ইহাকু যীশুখ্রিস্টঙ্ক নামরে মাগুছু আমেন তুমি নিজের হাতকু উঠান্তু এবং তাহাকু প্রশংসা করন্তু যদি আপনি ইহা বিশ্বাস করুছন্তি যে সে ইহা করন্তি হে পরমেশ্বর এই শিশুটি মরিযিব প্রভু যদি ইহা করা ন যায় মু এই গণ্টিকু ধমক দেউছি যীশুখ্রিস্টঙ্ক নামরে তা এই নিরীহ শিশুটিকু ছাড়ি চালি যাও আমেন তবে ডাক্তার মানে চেষ্টা করি সারিছন্তি এবং সেমানে বিফল হইছন্তি কেবল বিশ্বাস করুন।